శ్రీమద్భాగవతం దశమ స్కంద 58వ అధ్యాయ శ్లోకం 9. తదైవ కుశలం నోభూత్ తదైవ కుశలం నోభూత్ శనాథస్తే కృతావయం శనాథస్తే కృతావయం జ్ఞాన స్మృత కృష్ణ జ్ఞాన స్మృత కృష్ణ భ్రాత మే ప్రేషితస్తయా భ్రాత మే ప్రేషితస్తయా తదేవ కుశలం నోభూత్ శనాథస్తే కృతావయం జ్ఞాన స్మృత కృష్ణ భ్రాత మే ప్రేషితస్తయా తదైవ కుశలం నోభూత్ స్తే కృతావయం జ్ఞాతి స్మృత కృష్ణ భ్రాత మే ప్రేషితస్తయా తదైవ కుశలం నోభూత్ స్తే కృతావయం జ్ఞాతి స్మృత కృష్ణ భ్రాత మే ప్రేషితస్తయా హరి కృష్ణ భక్తృందంద మాతృవృంద అభిమాన్ గామర భాగవత కథకు స్వాగత జనదవుచి ఆమర శనివార దిన ఆమె యొక్క కథకు విశ్రాం దేతిలే సేటు కథ ఆరంభ కరివా వర్తమాన ఆమె చాలిజీవా ఇంద్రప్రస్థకు ఇంద్రప్రస్థరే భగవాన్ ఏం తంకర జరిసింది సత్తుకి వన్యమానకు సహిత భగవాన్ ఆశించింది ତାଙ୍କୁ ସବୁ ସ୍ୱାଗତ କରାଯାଇକରି ଏସବୁ ବର୍ତ୍ତମାନ କୃଷ୍ଣ କୁନ୍ତିଦେବୀଙ୍କ ସହିତ ମିଳିତ ହେଉଛନ୍ତି ଏବଂ କୁନ୍ତିଦେବୀ ବର୍ତ୍ତମାନ କହୁଛନ୍ତି ଏଠି ସେକଟା କୁହାଯାଉଛି ପୂର୍ବ ଶ୍ଳୋକରେ ତଦି ତମାହ ପ୍ରେମ ବୈକ୍ଳବ୍ୟ ରୁଦ୍ଧ କଣ୍ଠା ସୁଲୋଚନା ସ୍ମରନ୍ତି ତାମ ବହୁନ୍ କ୍ଲେଶାନ୍ କ୍ଲେଶା ପାୟାତ୍ମ ଦର୍ଶନମ୍ ଯେତେବେଳେ ଏଇଭଳି ଭାବରେ କୃଷ୍ଣଙ୍କୁ ସେ ଆଲିଙ୍ଗନ କରିଛନ୍ତି ଏବଂ ପ୍ରେମ ତାଙ୍କୁ ପ୍ରେମ ବିକ୍ଳବରେ ଏ କଣ୍ଠ ଅଶ୍ରୁ କଣ୍ଠ ରୁଦ୍ଧ ହୋଇଯାଉଛି ଚକ୍ଷୁରୁ ଲୋତକ ନିର୍ଗତ ହେଉଛି ଏଇଭଳି ଭାବରେ ସେ କହୁଥିବା ମାହ ତାଙ୍କୁ କହୁଛନ୍ତି ସ୍ମରନ୍ତି ତାଙ୍କ ବହୁତ କ୍ଲେଶାନ୍ ତାଙ୍କର ଯେଉଁ ବହୁତ କଷ୍ଟ ସବୁ ପ୍ରାପ୍ତ ହୋଇଥିଲେ ପିଲାଦିନରୁ ପାଣ୍ଡବମାନେ ପିଲାଦିନରୁ କିଭଳି ଭାବରେ କୌରବମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ସେସବୁ ସ୍ମରଣ କରିକରି ପାଖାପାଖି ଯୁଧିଷ୍ଠିର ମହାରାଜଙ୍କୁ 35 ବର୍ଷ କି କେତେ ପାଖାପାଖି ହୋଇଥିବ ସେହି ସମୟରେ 35-36 ବର୍ଷ ତେଣୁ ସେ ସେସବୁ କଥା ମନେ ପକାଉଛନ୍ତି କୁନ୍ତିଦେବୀ ଏମାନଙ୍କର ବିବାହ ହୋଇଛି ବର୍ତ୍ତମାନ ପାଣ୍ଡବ ପାଞ୍ଚ ଭାଇ ବିବାହ କରିଛନ୍ତି ଦ୍ରୌପଦୀଙ୍କୁ ସେସବୁ କଥାକୁ ସବୁ ସ୍ମରଣ କରିକରି ସ୍ମରନ୍ତି ତାନ୍ ବହୁତ କ୍ଲେଶାନ୍ କେତେ ପ୍ରକାର ଦୁଃଖ କଷ୍ଟ ସେମାନେ ପ୍ରାପ୍ତ ହୋଇଛନ୍ତି ଏଇଟାକୁ ସ୍ମରଣ କରିକରି କ୍ଲେଶା ପାୟାତ୍ମ ଦର୍ଶନମ୍ କିନ୍ତୁ ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ ସେସବୁକୁ ଭୁଲିଗଲେ କ୍ଲେଶା ପାୟା ଅପାୟା କ୍ଲେଶ ସବୁ ଚାଲିଗଲା ତେଣୁ ଏଇଠି ଆମେ କଥା ବିଶ୍ରାମ ଦେଇଥିଲୁ ବର୍ତ୍ତମାନ ତା ପରଠୁ ପରଠୁ ଆରମ୍ଭ କରିବା ତଦୈବ କୁଶଳମ୍ ନ ଅଭୂତ ଏହିଭଳି ଭାବେ ପ୍ରେମ ବିପ୍ଳବରେ ଯେଉଁ କଥା କହୁଛନ୍ତି ଦ୍ରୌପଦୀ ଏଇ କଥା ବର୍ତ୍ତମାନ କହୁଛନ୍ତି ସେ ତଦୈବ କୁଶଳମ୍ ନ ଅଭୂତ ତଦାଏବ କେତେବେଳେ କଦା ନା ତଦୈବ କେତେବେଳେ ମୁଁ ଆମର କୁଶଳ ହୋଇଗଲା କିଭଳି ଭାବରେ କୁଶଳମ୍ ସନାଥାସ୍ତେ କୃତାବୟମ୍ ଅନାଥ ଭୌତିକ ଜଗତରେ ଭଗବାନଙ୍କ ଶରଣରେ ଯେଉଁମାନେ ଯାଇନାହାନ୍ତି ସେମାନେ ହେଉଛନ୍ତି ଅନାଥ। ସେ ଶ୍ଳୋକ ଅଛନ୍ତି ସୁନ୍ଦର ଶ୍ଳୋକ, ସନାଥ କେଉଁଥିରେ ରହୁଛନ୍ତି ଦୃଶ୍ୟ ଅଛନ୍ତି ନା କେଉଁଥିରେ ଅଛନ୍ତି ସେଇଟା ସନାଥ। ଯେମିତି ଆମେ ଦେଖୁଛେ ରାସ୍ତାରେ ସବୁ ବୁଲା କୁକୁରମାନେ ସବୁ ରହିଛନ୍ତି, ବୁଲା କୁକୁରମାନେ ରହିଛନ୍ତି, ତେଣୁ ଯଦି ମ୍ୟୁନିସିପାଲିଟି ତାଙ୍କୁ ବାନ୍ଧିକି ନେଇଯିବ ତାଙ୍କୁ ଇଏ କରିବ, ତାଙ୍କୁ ସବୁ ହତ୍ୟା କରିବେ, ବିଭିନ୍ନ ପ୍ରକାର ଅସୁବିଧା ସବୁ ସୃଷ୍ଟି କରୁଛନ୍ତି। କିନ୍ତୁ ଯାହାର ବେକରେ ବେଲ୍ଟ ରହିଛି ତାକୁ ଆଉ ନେବେନି, କାରଣ ସିଏ କ'ଣ ତା'ର ମାଲିକ ଅଛି। ସେଇଭଳି ଭାବରେ ଗୋଟେ ଶ୍ଳୋକ ଅଛନ୍ତି ଯେ କ'ଣ ନା ସନାଥ, ଆମେ ବର୍ତ୍ତମାନ ଅନାଥ ଅବସ୍ଥାରେ ଅଛୁ, ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ସନାଥ ହେଇଗଲେ। ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ଜୟ ଗୋପାଳ କୃଷ୍ଣ ମୁରାରି, ଜୟ ଗୋପାଳ କୃଷ୍ଣ ମୁରାରି, ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି। ତେଣୁ ଇଏ ନାଥ ଭଗବାନ ହେଉଛନ୍ତି ନାଥ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି ସେମାନେ ଅନାଥ। ଏ ଜଣେ ଆଚାର୍ଯ୍ୟ ରେଖ ପାଉନି ଶ୍ଳୋକଟି, ସନାଥ ଯେଉଁ ରହିଛି କେଉଁଥିରେ ସେଇଟା ଅଛି, ସେ କହୁଛନ୍ତି ସେ କ'ଣ ଭଗବାନ ଭକ୍ତ ଜଣେ, ସେଇଭଳି ଭାବରେ ଆଚାର୍ଯ୍ୟ ଜଣେ ଗୋଟେ ରଚନା କରିଛନ୍ତି, ସନାଥ ବୋଲି କୁହାଯାଇଛି ସନାଥ। ଆମେ ଭଗବାନଙ୍କର ଶରଣ ଯାଇନଥିବାରୁ ଆମେ ଅନାଥ ଅବସ୍ଥାରେ ରହିଛେ, ଅନାଥ ଅବସ୍ଥାରେ ରହିଥିବାରୁ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ। ଯେମିତି ଜଣେ ପିଲାର ମା ପିତା ମାତା ସବୁ ଅଛନ୍ତି, ତେଣୁ ସିଏ ତାର ପିତା ମାତା ତାଙ୍କୁ ପ୍ରୋଟେକ୍ଟ କରୁଛନ୍ତି ବା ତାଙ୍କୁ ରକ୍ଷା କରୁଛନ୍ତି। କିନ୍ତୁ ଜଣଙ୍କର ଯଦି ପିତା ମାତା ନାହାନ୍ତି ଅନାଥ, ତାଙ୍କୁ ଅନାଥ, ଅନାଥ ଆଶ୍ରମ ରହିଛି ନା ଆମର, ଅନାଥ ଆଶ୍ରମ ନିକଟରେ ରହିଛି ଅନାଥ ଆଶ୍ରମ, ଅନାଥ ଆଶ୍ରମ, ତାଙ୍କର ପିତା ମାତା ନାହାନ୍ତି ଅନାଥ। ତେଣୁ ଯଦି ପିତା ମାତା ଅଛନ୍ତି ସନାଥ, ସେହିଭଳି ଭାବରେ ପିତାମାତା ଥାଇକରି ମଧ୍ୟ ପ୍ରକୃତରେ ସେମାନେ ସନାଥ ନୁହନ୍ତି, ପ୍ରକୃତ ପିତା ହେଉଛନ୍ତି ଭଗବାନ। ତମେବ ମାତା ଚ ପିତା ତମେବ, ତମେବ ବନ୍ଧୁ ଚ ସଖା ତମେବ, ତମେବ ବିଦ୍ୟାଂ ଦ୍ରବିଣଂ ତମେବ, ତମେବ ସର୍ବଂ ମମ ଦେବ ଦେବ, ସେ ହେଉଛନ୍ତି ସବୁକିଛି ଭଗବାନ। ତେଣୁ ଆଜି କୁଞ୍ଚିଦେବୀଙ୍କର ଏଇ ଭାବ ଆସୁଛି, ସେ କହୁଛନ୍ତି ସନାଥାସ୍ତେ କୃଥା ବୟମ, ଆମକୁ ଆମେମାନେ ଅନାଥ ହୋଇକି ରହିଥିଲୁ, ତାଙ୍କର ସ୍ୱାମୀ ବହୁତ ବର୍ଷ ହେଲାଣି, ତାଙ୍କ ସ୍ୱାମୀ ଚାଲିଯାଇଛନ୍ତି, ପାଣ୍ଡୁ ମହାରାଜ ଚାଲିଯାଇଛନ୍ତି, ତେଣୁ ପାଣ୍ଡୁ ମହାରାଜଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଏମାନେ କୌରମାନଙ୍କର ପିତା ଯିଏ ରହିଛନ୍ତି ଧୃତରାଷ୍ଟ୍ର ମହାରାଜ, ସବୁ ପ୍ରକାର ତାଙ୍କର ଚକ୍ରାନ୍ତ ଚାଲିଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ, ତେଣୁ ଏହିସବୁ କଥା ସ୍ମରଣ କରୁଛନ୍ତି ବର୍ତ୍ତମାନ ସେ କହୁଛନ୍ତି। କିନ୍ତୁ ଯଦିଓ ଆମେ ଅନାଥ ଥିଲୁ କିନ୍ତୁ ଆମେ ସନାଥ ହୋଇଗଲୁ, ସନାଥ ସ୍ତେ କୃତା ଭୟମ, ଆପଣଙ୍କ ଦ୍ୱାରା ଆମେ ସବୁ ସନାଥ ହୋଇଗଲୁ। ଯଦି କୃଷ୍ଣ କହିବେ କେବେ ସନାଥ ହେଲ ନା ତଦା ହେବ, ସେହି ସମୟରେ ନା କେଉଁ ସମୟରେ ନା ଜ୍ଞାନ୍ତି ନା ସ୍ମରତା କୃଷ୍ଣ, ତାଙ୍କୁ କହୁଥିଲେ କୃଷ୍ଣ ତମେ ସବୁ ତମର ଜ୍ଞାନ୍ତି, ଆମମାନଙ୍କୁ ତମେ ସ୍ମରଣ କରିଛ, ଜ୍ଞାନ୍ତି ନା ପୂର୍ବରୁ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଦ 48-49 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ମଥୁରାକୁ ଆସିଲେ ବୃନ୍ଦାବନରେ ପାଖାପାଖି 11 ବର୍ଷ କାଳ ରହିଥିଲେ, ତାପରେ ଆସିଲେ ମଥୁରାକୁ ଆସିଲେ କଂସ ଡକେଇ ପଠାଇଲା ଅକୁରଙ୍କ ହାତରେ କୃଷ୍ଣ ବଳରାମଙ୍କୁ ଆଣିକି ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। କିନ୍ତୁ କୃଷ୍ଣ ବଳରାମ ଆସିଲେ ଏବଂ ତାଙ୍କୁ ହତ୍ୟା କଲେ, କଂସକୁ ହତ୍ୟା କଲେ, ତାଙ୍କର ଆଠ ଭାଇଙ୍କୁ ହତ୍ୟା କଲେ, ଅଷ୍ଟମଲ୍ଲକୁ ହତ୍ୟା କଲେ, ଅଷ୍ଟମଲ୍ଲ ନାହିଁ ପାଞ୍ଚଟି ମଲ୍ଲକୁ ହତ୍ୟା କଲା ପରେ ସବୁ ପଳିଗଲେ, ଆଉ କି ରହିଲେ ନାହିଁ। ଆଉ ଏହିଭଳି ଭାବରେ କଂସକୁ ହତ୍ୟା କଲା ପରେ ଉଗ୍ରସେନ ଯେଉଁ ବନ୍ଦୀ ହୋଇକି ରହିଥିଲେ ଉଗ୍ରସେନକୁ ରାଜା କରେଇଲେ। ଉଗ୍ରସେନ ଚିନ୍ତା କରୁଥିଲେ, ବାର୍ଦ୍ଧକ୍ୟ ଅବସ୍ଥା ହୋଇଯାଇଥିଲା, ସେ ଆଉ ରାଜ୍ୟର ଆଶା ତ୍ୟାଗ କରିଦେଇଥିଲେ, କାରଣ ତାଙ୍କର ପୁତ୍ର ତାଙ୍କୁ ବନ୍ଦୀ କରିଥିଲେ, ତେଣୁ ସେ ଆଉ ଆଶା ନଥିଲା ତାଙ୍କ ରାଜା ହେବେ ବୋଲି। କିନ୍ତୁ କୃଷ୍ଣ ତାଙ୍କୁ ରାଜା କରେଇଲେ, ରାଜା କରେଇକରି ତାପରେ ଗଲେ ଉଜ୍ଜୟିନୀ ପାଠ ପଢ଼ିବା ପାଇଁ ଗଲେ, ସନ୍ଦୀପନୀ ମୁନିଙ୍କ ପାଖକୁ ପାଠ ପଢ଼ିବା ପାଇଁ ଗଲେ। ପାଠ ପଢ଼ି ସାରିକି ଆସିଲା ପରେ ପଠାଇଲେ ଉଦ୍ଧବଙ୍କୁ ପଠାଇଲେ ବୃନ୍ଦାବନ, ଗଛ ଉଦ୍ଧବ ପ୍ରଜଙ୍କ ସୌମ୍ୟ ପ୍ରୀତି ନୋ ପ୍ରୀତିମା ବହ, ଉଦ୍ଧବ ତମେ ଯାଅ ବୃନ୍ଦାବନକୁ ଯାଇକିରି ମୋର ପିତାମାତା ଗୋପୀମାନଙ୍କୁ ମୋର ସନ୍ଦେଶ ପ୍ରଦାନ କରି ତାଙ୍କୁ ସୁଖ ପ୍ରଦାନ କର। 46-47 ଦୁଇଟି ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଗଲା ପରେ 48 ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଭଗବାନ ଯାଇଥିଲେ ଉଦ୍ଧବଙ୍କ ସହିତ, କୁବୁଜାଙ୍କ ସହିତ ମିଳନ ହୋଇଥିଲା ଭଗବାନଙ୍କର, ଏଇଟା ବର୍ଣ୍ଣନା କରାଯାଇଛି। ଏବଂ ତାପରେ ଭଗବାନ ବଳରାମଙ୍କ ସହିତ ଯାଇକରି ଅକ୍ରୁରଙ୍କ ଗୃହକୁ ଯାଇଥିଲେ। ଅକ୍ରୁର ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ଆଣିକି ଆସିଥିଲେ ରଥରେ, ସେହି ସମୟରେ ଯେତେବେଳେ ମଥୁରାରେ ପ୍ରବେଶ କଲେ, ସେହି ସମୟରେ ଭଗବାନ ଆଉ ମଥୁରାକୁ ପ୍ରବେଶ କଲେ ନାହିଁ, ଅଚଳ ପ୍ରବେଶ କଲେ ନାହିଁ। କିନ୍ତୁ ଅକ୍ରୁର ତାଙ୍କୁ ବହୁତ ପ୍ରାର୍ଥନା କଲେ, ହେ ନାଥ, ସେଠି ମଧ୍ୟ ସେ ତାଙ୍କୁ ନାଥ ବୋଲି କହିଛନ୍ତି, ହେ ନାଥ ଆପଣ ଯାଦବ ମାନଙ୍କର ନାଥ, ତେଣୁ ଆମର ଗୃହକୁ ପବିତ୍ର କରନ୍ତୁ, ବହୁତ ସୁନ୍ଦର ଶୋକଟି ଅଛନ୍ତି ପ୍ରାର୍ଥନା। ଏହିଭଳି ଭାବରେ କଲା ପରେ ଭଗବାନ କହିଥିଲେ, ମୁଁ ବର୍ତ୍ତମାନ ଯିବି ନାହିଁ, କଂସକୁ ହତ୍ୟା କଲା ପରେ ମୁଁ ଯିବି, ଏସବୁ କଥା କହିଥିଲେ। ତେଣୁ ଇଏ ଭଗବାନ ଯେତେବେଳେ ଏହିଭଳି ଭାବରେ ଫ୍ରି ହେଲେ ବା ତାଙ୍କର କାର୍ଯ୍ୟ ଶେଷ ହେଲା ପରେ ବର୍ତ୍ତମାନ ଅକ୍ରୁରଙ୍କ ଗୃହକୁ ଯାଇଛନ୍ତି, ଦଶମ ସ୍କନ୍ଧ 48 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ଅକ୍ରୁରଙ୍କୁ ବହୁତ ସ୍ତୁତି କରିଛନ୍ତି, ସିଏ ଅକ୍ରୁରଙ୍କୁ ସ୍ତୁତି କରିଛନ୍ତି, ଯେ ଆମେ ସେ ସ୍ତୁତି ଆଲୋଚନା କରିବା ନାହିଁ। ତେଣୁ ଅକ୍ରୁରଙ୍କୁ ପଠାଇଥିଲେ, ସିଏ ହସ୍ତିନାପୁରରେ ସେହି ସମୟରେ ରହୁଥିଲେ ପାଣ୍ଡବମାନେ କୌରବମାନେ, ସେହି ସମୟରେ ଭଗବାନ ପାଖାପାଖି 12-13 ବର୍ଷ ହୋଇଛି, 64 ଦିନରେ ପାଠ ପଢ଼ି ପଳାଇ ଆସିଲେ, ଯାଇଥିଲେ ଉଜ୍ଜୟିନୀ 64 ଦିନରେ ପାଠ ପଢ଼ି ପଳାଇ ଆସିଲେ, ତେଣୁ ପାଖାପାଖି 11 ବର୍ଷ ପରେ ପରର କଥା। ସେହି ସମୟରେ ପାଣ୍ଡବମାନେ ମଧ୍ୟ ପାଖାପାଖି ସେହି ବର୍ଷ ବୟସର କଥା, ସେହି ସମୟ କଥା ସେ କହୁଛନ୍ତି, କୁନ୍ତିଦେବୀ କହୁଛନ୍ତି ତଦା ଏବ। ସେହି ସମୟରେ ଯେତେବେଳେ ଭଗବାନ ପଠାଇଲେ ଅକ୍ରୁରଙ୍କୁ, ସେହି ସମୟରେ ସେ କଥା ଅକ୍ରୁର ଯାଇକରି କାହାକୁ ଧୃତରାଷ୍ଟ୍ରଙ୍କୁ ବହୁତ ପ୍ରକାର ଜ୍ଞାନ ଉପଦେଶ ଦେଲେ, ଭଗବାନ ତାଙ୍କୁ କହିଥିଲେ, ତା ବାଦ ସିଏ ମଧ୍ୟ ଅକ୍ରୁର ମଧ୍ୟ କିଛି ଜ୍ଞାନ ଉପଦେଶ ଦେଲେ, କିନ୍ତୁ ଧୃତରାଷ୍ଟ୍ର କିଛି ଶୁଣିଲେ ନାହିଁ। ଏସବୁ 49 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧରେ 48-49 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଟା ହେଲା ପରେ କିନ୍ତୁ କୁନ୍ତିଦେବୀ ସେଥିରେ ବହୁତ ଆଶ୍ୱସ୍ତ ହୋଇଗଲେ, ଏ କଥାଟି କହେ କୁନ୍ତିଦେବୀ ମଧ୍ୟ ସେହି ସମୟରେ ମଧ୍ୟ ଭଗବାନଙ୍କୁ ଅକ୍ରୁରଙ୍କୁ ଲକ୍ଷ୍ୟ କରିକି ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ତୁତି କରିଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ସେ କଥା ଚିନ୍ତା କରୁଛନ୍ତି, ବର୍ତ୍ତମାନ ସେ କଥା ଚିନ୍ତା କରୁଛନ୍ତି, ଆ ଭିତରେ ଅନେକ ବର୍ଷ ବିତି ଯାଇଛି, ପାଖାପାଖି 18-19 ବର୍ଷ କାଳ ବିତି ଯାଇଛି। ଆ ଭିତରେ 18 ବର୍ଷ କାଳ ଭଗବାନ ମଥୁରାରେ ରହିଲେ, ମଥୁରାରେ ପ୍ରଥମେ ଭଗବାନ ମଥୁରାରେ ଆସିଲା ପରେ କଂସକୁ ହତ୍ୟା କଲା ପରେ ଭଗବାନ ପ୍ରଥମେ ପାଣ୍ଡବମାନଙ୍କର କୁଶଳତା ପାଇଁ ବ୍ୟବସ୍ଥା କରିଥିଲେ, ପାଣ୍ଡବମାନଙ୍କର କିଭଳି ଠିକ୍ ଭାବରେ ରହିବେ ତା ପାଇଁ ଅକ୍ରୁରଙ୍କୁ ପଠାଇଥିଲେ। ତେଣୁ ବର୍ତ୍ତମାନ କୁନ୍ତିଦେବୀ ଚିନ୍ତା କରୁଛନ୍ତି, ଜ୍ଞାନ୍ତି ନ ସ୍ମରତା କୃଷ୍ଣ, କୃଷ୍ଣ ତମେ ଆମକୁ ସେତେବେଳେ ଭୁଲିନଥିଲ, ତେଣୁ ଆମର ସୁରକ୍ଷା ପାଇଁ ତମେ ବ୍ୟବସ୍ଥା କରିଥିଲ ଅକ୍ରୁର, ଭାତାମି ପ୍ରେଷିତ ସ୍ତୟା, ଭ୍ରାତାମି କହିଲେ ଏ ଅକ୍ରୁର କୁନ୍ତିଦେବୀଙ୍କର ଭ୍ରାତା ହେବେ, ତେଣୁ ଇଏ ଆଙ୍କୁ ପଠାଇଥିଲେ, ଅକ୍ରୁରଙ୍କୁ ପଠାଇଥିଲେ, ଅକ୍ରୁର ଯାଇକିରି କୁନ୍ତିଦେବୀଙ୍କ ସହିତ ମିଳିତ ହୋଇଥିଲେ, ଏସବୁ ବର୍ଣ୍ଣନା କରାଯାଇଛି, ସେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରେଷିତ ସ୍ତୋୟା, ତୁମେ ଯେଉଁ ପଠେଇଥିଲ ଭ୍ରାତାଙ୍କୁ ଯେତେବେଳେ ପଠେଇଲ ସେତେବେଳେ ମୁଁ ଭାବି ଜାଣିଲି ଯେ ଆମର କୁଶଳ ଆସିଗଲା, ତଦେବ କୁଶଳ ନ ଅଭୁତ ହେଇଗଲା, ଆମର କୁଶଳ ହେଇଗଲା। ଆମର ଜୀବନ କର୍ତ୍ତବ୍ୟ ହେଉଛି ଆମେ ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା। ଭଗବାନ କହିଲେ ନା ସବୁବେଳେ ମୋତେ ସ୍ମରଣ କର, ବହୁତ ସ୍ଥାନରେ କହିଛନ୍ତି ଭଗବତ ଗୀତାରେ ଭଗବାନ ଆମର ଆମେ କିଛି ନା କିଛି ସ୍ମରଣ କରୁଛେ, କିଛି ନା କିଛି ଚିନ୍ତା କରୁଛେ, କିଛି ନା କିଛି ମନରେ କିଛି ନା କିଛି ଚିନ୍ତା କରୁଛେ। ଏମିତି କିଛି ନାହିଁ, ଏମିତି କିଛି ସମୟ ନାହିଁ ଯେତେବେଳେ ଆମେ କିଛି ଚିନ୍ତା କରୁନାହିଁ, କିନ୍ତୁ ସେ ଚିନ୍ତାଟା ଭଗବାନ ମନ ସେଇଭଳି ଆମେ ଦେଇଛନ୍ତି, ମନରେ ଆମେ ଭଗବାନ ଚିନ୍ତା କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ଭଗବାନ କହିଲେ ମୋତେ ସବୁବେଳେ ଚିନ୍ତା କର। ତେଣୁ ଭଗବାନ ଏ ଯେଉଁ ବ୍ୟବସ୍ଥା କରୁଛନ୍ତି, ଆମେ ଭଗବାନ ଚିନ୍ତା କରୁଛେ, ଭଗବାନ କ'ଣ କରୁଛନ୍ତି? ଆମେ ଭଗବାନ ଚିନ୍ତା କରୁଛେ, ଭଗବାନ କ'ଣ କରୁଛନ୍ତି? ସେ ମଧ୍ୟ ଆମ କଥା ଚିନ୍ତା କରୁଛନ୍ତି। ଆମେ ଯେତେବେଳେ ଭଗବାନ କଥା ଚିନ୍ତା କରୁଛେ, ସେମାନେ ସିଏ ମଧ୍ୟ ଆମ କଥା ଚିନ୍ତା କରୁଛନ୍ତି। ଏଇଟା ଷଷ୍ଠ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି ବହୁତ ସୁନ୍ଦର ଶ୍ଳୋକରେ। ଆମର ଭଗବାନଙ୍କର ଦୂତମାନେ କଥା କହୁଛନ୍ତି, କ'ଣ ସେ ଶ୍ଳୋକ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏକଥା କହୁଛନ୍ତି ବିଷ୍ଣୁ ଦୂତମାନେ କହୁଛନ୍ତି, ଆମେ ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛେ ସେତେବେଳେ ଭଗବାନ ମଧ୍ୟ ଆମେ ସ୍ମରଣ କରୁଛନ୍ତି। ସର୍ବେଷାମ ଅପି ଭଗବତାଂ ଇଦମେବ ସୁନିଷ୍କୃତମ ନାମ ବ୍ୟାହରଣ ବିଷ୍ଣୁ ଯତ୍ତତ୍ ବିଷୟାମତି। ଆମେ ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛେ ନାମ ସର୍ବେଷାମ, ଆମେ ଯେତେବେଳେ ଭଗବାନଙ୍କ ନାମ ସ୍ମରଣ କରୁଛେ ବା ନାମ ଉଚ୍ଚାରଣ କରୁଛେ ବିଷ୍ଣୁଙ୍କର ବା ଭଗବାନ ବା କୃଷ୍ଣଙ୍କର, ସେହି ସମୟରେ ସବୁକିଛି ପାପ ଦୂର ହେଇଯାଉଛି, ଚାଲିଯାଉଛି। ସର୍ବେଷାମ ଅପି ଭଗବତାଂ ଇଦମେବ ସୁନିଷ୍କୃତମ, ଯେତେ ପ୍ରକାର ପାପ କାର୍ଯ୍ୟ ହଉ ଜଣେ କରିଥାଏ ନା କାହିଁକି, କିନ୍ତୁ ସବୁ ପାପର ବିଭିନ୍ନ ପ୍ରକାର ପାପର ସ୍ତର ରହିଛି। କ'ଣ ମହାପାପ ଅତି କ'ଣ ବିଭିନ୍ନ ପ୍ରକାର ପାପ ସବୁ ରହିଛି, ସେସବୁ ପାପ କ'ଣ ସେ ବିଭିନ୍ନ ପ୍ରକାର ଦୁଷ୍କୃତି ସବୁ ରହିଛି, ପାପ ସବୁ ରହିଛି, ପାପ ସବୁ ଗୁଡ଼ା ବିଭିନ୍ନ ପ୍ରକାର ପାପର ସ୍ତର ରହିଛି। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ନାମ ସ୍ମରଣ କରୁଛି ସେ ସବୁ ପ୍ରକାର ପାପରୁ ମୁକ୍ତ ହୋଇଯାଉଛି। ଅନେକ ପ୍ରକାର ପାପର ବିଭିନ୍ନ ସ୍ତର ରହିଛି, ମହାପାପ ଅତି ବିଭିନ୍ନ ପ୍ରକାର ପାପ ସବୁ ରହିଛି, ପାପର ବିଭିନ୍ନ ସ୍ତର ରହିଛି, ସେଇଥିପାଇଁ ବିଭିନ୍ନ ପ୍ରକାର ନର୍କ ମଧ୍ୟ ସବୁ ବ୍ୟବସ୍ଥା କରେ। 28 ନର୍କ ବିଷୟରେ ବର୍ଣ୍ଣନା କରାଯାଏ ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ। ପାପର ଡିଗ୍ରୀ ନେଇକରି ଆମକୁ କ'ଣ ଦଣ୍ଡ ଦିଆଯିବ ଯଦି ଆମେ ପ୍ରାୟଶ୍ଚିତ ନ କରିଥିବା, ତେଣୁ ବିଭିନ୍ନ ପାପର ପ୍ରାୟଶ୍ଚିତ ପାଇଁ ବିଭିନ୍ନ ପ୍ରକାର ସବୁ ବ୍ୟବସ୍ଥା ରହିଛି। କର୍ମକାଣ୍ଡୀୟ ପ୍ରାୟଶ୍ଚିତ ରହିଛି, ଜ୍ଞାନ ପ୍ରାୟଶ୍ଚିତ ରହିଛି ଏବଂ ଭକ୍ତି ପ୍ରାୟଶ୍ଚିତ ରହିଛି। ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଭକ୍ତି ପ୍ରାୟଶ୍ଚିତ। ଭାଗବତ ଷଷ୍ଠ ସ୍କନ୍ଧରେ ଏଇଟା କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି କ'ଣ ନା, କେଚିତ୍ କେବଳିଆ ଭକ୍ତିଆ ବାସୁଦେବ ପରାୟଣ ଅଘମ ଧୁନ୍ନତି କାସ୍ନେହୀନ ନିହାର ବିଭାସ କର। କେଚିତ୍ କେବଳିଆ ଭକ୍ତା, ସମସ୍ତେ ଏଇ ଭକ୍ତି ପ୍ରାୟଶ୍ଚିତକୁ ଜାଣନ୍ତି ନାହିଁ, ପ୍ରାୟ ଅଧିକାଂଶ ଲୋକ କର୍ମ ପ୍ରାୟଶ୍ଚିତ କରନ୍ତି ନହେଲେ ଜ୍ଞାନ ପ୍ରାୟଶ୍ଚିତ କରନ୍ତି, କିନ୍ତୁ କର୍ମ ପ୍ରାୟଶ୍ଚିତ ରେ ତାଙ୍କର ପ୍ରାୟଶ୍ଚିତ ଯଦି ବା କରେ କିନ୍ତୁ ପୁଣି ତାଙ୍କର ସେ ପାପର ବୀଜ ରହିଛି, ପୁଣି ସେମାନେ ସେ ପାପ କାର୍ଯ୍ୟ କରିବେ। ଜ୍ଞାନ ପ୍ରାୟଶ୍ଚିତ କଲେ ଜ୍ଞାନ ଯଦିଓ ସେ ପାପ ସବୁ କ'ଣ ଧ୍ୱଂସ ହେଇଯାଉଛି, କିନ୍ତୁ କ'ଣ ଇବାନଳ ଯେମିତି ବାଉଁଶ ଗଛ, ବାଉଁଶ ଗଛ ବେଣୁ ଗୁଣ୍ମ ଇବାନଳ, ବାଉଁଶ ଗଛ ଯଦି ପୋଡ଼ିଗଲେ ବାଉଁଶ ଗଛ ପୋଡ଼ିଗଲା ନଷ୍ଟ ହେଇଗଲା, କିନ୍ତୁ ବର୍ଷା ହେଲେ ପୁଣି ବାହାରିବ। ସେହିଭଳି ଭାବରେ ଏ ଯେଉଁ ରହିଛି ଜ୍ଞାନ ପ୍ରାୟଶ୍ଚିତ ମାଧ୍ୟମରେ ମଧ୍ୟ ପୁଣି ପାପର ବୀଜ ରହିଛି, କିନ୍ତୁ ଜଣେ ଭକ୍ତି ପ୍ରାୟଶ୍ଚିତ କରିବା ମାନେ ପୂର୍ଣ୍ଣ ଭାବରେ ପୂର୍ଣ୍ଣ ପ୍ରାୟଶ୍ଚିତ ହେଇଗଲା ସେଇଟା, ନିହାର ଭୀ ଭାସ୍କର। ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ଯେଉଁଭଳି ଭାବରେ ଶୀତ ଦିନେ ଆମେ ଦେଖିବା ବହୁତ ପ୍ରକାର କୁହୁଡ଼ି କୁହୁଡ଼ି ହୋଇଯାଇଥିବ, କୁହୁଡ଼ି ହୋଇଯାଇଥିବ, ଦେଖାଯିବ ନାହିଁ, ଆଗରୁ କିଏ ଜଣେ ଆସୁଛନ୍ତି ଦେଖାଯିବ ନାହିଁ। କିନ୍ତୁ ସୂର୍ଯ୍ୟଙ୍କର କିରଣ ଯଦି ଟିକେ ପ୍ରଖର ହୋଇଯିବ ତାହେଲେ ସବୁକିଛି କୁହୁଡ଼ି ସବୁ ଚାଲିଯିବ। ଏବଂ ନିହାର ଭୀ ଭାସ୍କର, ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ରହିଛି। ସେହି ପ୍ରସଙ୍ଗରେ ଏ କଥା କହୁଛନ୍ତି ବିଷ୍ଣୁଦୂତମାନେ କହୁଛନ୍ତି ମୋତେ ସେଇ କଥା, ଏ ସୁଖଦେବ ଗୋସ୍ୱାମୀ ଏଇଟା କହିଲେ, ବିଷ୍ଣୁଦୂତମାନେ ସେଇଟା ମୋତେ କହିଛନ୍ତି, ସର୍ବେଷାମ ବି ଅଗବତାମ, ଯେତେ ପ୍ରକାର ପାପି ରହିଛନ୍ତି ଅଗବତାମ ଇଦମେବ ସୁନିଷ୍କୃତମ, ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଏତିକି କ'ଣ ସେଇଟା, ନାମ ବ୍ୟାହରଣ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର ନାମ ଉଚ୍ଚାରଣ କରିବେ, ନାମ ଉଚ୍ଚାରଣ କଲେ କ'ଣ ହେବ ନା ଜସ୍ତତ୍ ବିଷୟାମତି, ଭଗବାନଙ୍କ ନାମକୁ ଯେତେବେଳେ ଆମେ ଉଚ୍ଚାରଣ କରୁଛେ ସେତେବେଳେ ଭଗବାନ ମଧ୍ୟ ଆମ ବିଷୟରେ ଚିନ୍ତା କରୁଛନ୍ତି, ଆମେ ଯେତେବେଳେ ଭଗବାନ ବିଷୟରେ ଚିନ୍ତା କରୁଛେ ଭଗବାନ ମଧ୍ୟ ଆମ ବିଷୟରେ ଚିନ୍ତା କରୁଛନ୍ତି। ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି ଭଗବାନ କ'ଣ ଚିନ୍ତା କରୁଛନ୍ତି, କି କହିପାରିବେ କ'ଣ ଭଗବାନ ଚିନ୍ତା କରୁଛନ୍ତି, ଆମେ ଯେତେବେଳେ ଭଗବାନ ଚିନ୍ତା କରୁଛେ ଭଗବାନ କ'ଣ ଚିନ୍ତା କରୁଛନ୍ତି, ଭଗବାନ ତ କ'ଣ ଚିନ୍ତା କରୁଛନ୍ତି ସେଇଟା ଭାଗବତ ବର୍ଣ୍ଣନା କରାଯାଇଛି, ଭଗବାନ କ'ଣ ଚିନ୍ତା କରୁଛନ୍ତି। ଆମେ ସବୁବେଳେ ଭଗବାନଙ୍କ ନାମ ଜପ କରୁଛେ, ଆମେ କହିଲେ ଭଗବାନ ଚିନ୍ତା କରୁଛେ, କିନ୍ତୁ ସେ ସମୟରେ ଭଗବାନ କ'ଣ ଚିନ୍ତା କରୁଛନ୍ତି, ଭଗବାନ ଚିନ୍ତା କରୁଛନ୍ତି ଯେ ମଧୁଅୟମ ଏ ବ୍ୟକ୍ତି ହେଉଛନ୍ତି ମୋର, ମଧୁଅୟମ ମୟା ସର୍ବତୋ ରକ୍ଷଣୀୟମ, ମୋ ଦ୍ୱାରା ଆଙ୍କୁ ପୂର୍ଣ୍ଣ ଭାବରେ ଆମେ ରଖି ମୁଁ ରକ୍ଷା କରିବି, ସର୍ବତ ରକ୍ଷିଣୀୟମ ଇତି ବିଷ୍ଣୁର ମତି ଭବତୀ, ଭଗବାନଙ୍କର ଏଇଭଳି ଭାବରେ ଚିନ୍ତା ହେଉଛି। ତେଣୁ ସେ କୁନ୍ତି ଦେବୀ ସେ କଥା କହୁଛନ୍ତି, ଯେତେବେଳେ ଜ୍ଞାତି ସ୍ମରତା, ଜ୍ଞାତିମାନଙ୍କୁ ଆପଣ ସ୍ମରଣ କରୁଛନ୍ତି, ଆପଣ ନିଜ ଜନ ଏମାନେ ସ୍ମରତା, କୃଷ୍ଣ କୃଷ୍ଣ ଶବ୍ଦ ବ୍ୟବହାର କରାଗଲା, ତାଙ୍କୁ କହିଲେନି ତମେ ବୋଲି କହିଲେନି, ସେ କହିଲେ କୃଷ୍ଣ ବୋଲି କହିଲେ, ସେଇଠି ତ କୃଷ୍ଣ ରହିଛନ୍ତି, ଆଉ ଆମେ କହିବା କି ତାଙ୍କ ନାଁ ନେଇକି କହିବା କି, ତମେ ବୋଲି କହିବ ଆପଣ ବୋଲି କହିବ, ଯିଏ ଯାହା ଯିଏ ଯାହାର ସ୍ଥିତି ଅନୁସାରେ ସେ କହିବେ, କିନ୍ତୁ କୃଷ୍ଣ ବୋଲି କାହିଁ କହୁଛନ୍ତି ନା, ଏଇ ଯେଉଁ ନାମର ଏତେ ରହିଛି ଆକର୍ଷଣ ରହିଛି, ତେଣୁ କୃଷ୍ଣ ନାମ ନେଉଛନ୍ତି। ଆଚ୍ଛା ସେମାନେ ଟିକାରେ ସେଇଟା କହିଛନ୍ତି କୃଷ୍ଣ ନାମ କାହିଁକି ନେଲେ, ଭ୍ରାତା ମି ପ୍ରେଷିତ ସ୍ତୟା, ଅକ୍ରୂରଙ୍କୁ ତୁମେ ପ୍ରେରଣ କଲ ସେହି ସମୟରେ ଆମର ସବୁକିଛି କୁଶଳ ଆସିଗଲା, ସବୁ ଅକୁଶଳ ଥିଲା ଭ୍ରାତାଙ୍କୁ ପ୍ରେରଣ କଲ ସବୁ କୁଶଳ ଆସିଗଲା, ସେଇ ସେଇଦିନଠାରୁ ଆମେ ନା ସନାଥ ହୋଇଗଲୁ, ସେଥିପାଇଁ ସେ ସନାଥ ଆସ୍ତେ କୃତା ବୟମ, ଆମେ ସବୁ ସନାଥ ହୋଇଗଲୁ, ତା ପୂର୍ବରୁ ଆମେ ଅନାଥ ଥିଲୁ। ତେଣୁ ଯେତେବେଳେ ତୁମେ ପଠେଇଲ କୃଷ୍ଣ, ତୁମେ ଯେତେବେଳେ ପଠେଇଲ ଅକ୍ରୂରଙ୍କୁ ପଠେଇଲ, ସେତେବେଳେ ଆମକୁ ସ୍ମରଣ କରିକରି ତୁମେ ପଠେଇଲ, ସେତେବେଳେ ଆମେ ସନାଥ ହୋଇଗଲୁ, ଭ୍ରାତ ଆମେ ପ୍ରସିଦ୍ଧସ୍ତୟା, ସେ ଅକ୍ରୂରଙ୍କୁ ଆମକୁ ପଠେଇକରି ସବୁ ବର୍ଣ୍ଣନା କରାଯାଇଛି, ସମସ୍ତ 49 ବର୍ଣ୍ଣନା କରାଯାଇଛି, କୁନ୍ତି ଦେବୀ କିଭଳି ଭାବରେ ସବୁ ଭଗବାନଙ୍କୁ ସ୍ମରଣ କରିଛନ୍ତି ଏସବୁ କଥା ରହିଛି। ତେଣୁ ଏଇଭଳି ଭାବରେ ଯେଉଁ କୁହାଯାଇଛି ସେଠି ଟୀକାରେ କହୁଛନ୍ତି ଯେ ତଦାଏବ ଅଭିବ୍ୟଞ୍ଜୟନ୍ତି ଈଶ୍ୱରତ୍ୱେନ ସର୍ବତ୍ର ସମସ୍ୟା ବି ଭକ୍ତି ସେବ ଅନୁଗ୍ରହ ଆଓ, ତଦାଏବ ମାନେ ସେବେଠୁ ସେବେ ସେବେ ସେଇ ସମୟର କଥା, ଆ ଭିତରେ ପାଖାପାଖି 18 ବିତି ଯାଇଛି, 18 ଅଧିକ ହୋଇଯାଇଛି ସେହି ସମୟରେ, ଆ ଭିତରେ 3 ବିତି ଯାଇଛି, ସେ 18-20 ପୂର୍ବରେ ପଠେଇଥିଲେ ଅକ୍ରୂରଙ୍କୁ ପଠେଇଥିଲେ, ବର୍ତ୍ତମାନ ଭଗବାନ ନିଜେ ଆସୁଛନ୍ତି, ଆଉ କାହାକୁ ପଠେଇଲେ ନାହିଁ, ନିଜେ ଭଗବାନ ଯାଇ ପହଞ୍ଚୁଛନ୍ତି। ଭଗବାନଙ୍କର ଅବଶ୍ୟ ଅନେକ ଅନ୍ୟ ସବୁ ଉଦ୍ଦେଶ୍ୟ ସବୁ ରହିଛି, ଖାଲି ଯେ ପାଣ୍ଡବମାନଙ୍କ କୁଶଳ ଜିଜ୍ଞାସା କରୁଛନ୍ତି ତା ନୁହଁ, ବହୁତ ପ୍ରକାର ଭଗବାନ ବିବାହ କରିବେ, ତାଙ୍କର ଚତୁର୍ଥ ବିବାହ ହେବ, କାଳିନ୍ଦୀଙ୍କ ସହିତ ବିବାହ ହେବ, ସେଇଠି ହେବ ଦିଲ୍ଲୀ ନିକଟରେ, ଏ ଯେଉଁ ରହିଛନ୍ତି ଇନ୍ଦ୍ରପ୍ରସ୍ଥ, ବର୍ତ୍ତମାନ ଦିଲ୍ଲୀକୁ ସେତେବେଳେ ସେ ସମୟରେ ଥିଲା ଇନ୍ଦ୍ରପ୍ରସ୍ଥ, ତେଣୁ ସେଇଠିକି ଯେଉଁ ରହିଛନ୍ତି ଗଙ୍ଗା ଦେବୀ ରହିଛନ୍ତି, ଗଙ୍ଗା ନଦୀ ରହିଛନ୍ତି, ଦିଲ୍ଲୀ ନଦୀ ଏସବୁ ଯମୁନା ନଦୀ ରହିଛନ୍ତି କାଳିନ୍ଦୀ କାଳିନ୍ଦୀ ଯମୁନା ଜୟ ଜୟ ମହାଗନ ଯେଉଁ କାଳିନ୍ଦୀ ବା ଯମୁନା ଯେଉଁ ରହିଛନ୍ତି ସେଇଠି କାଳିନ୍ଦୀ ରହିଛନ୍ତି କାଳିନ୍ଦୀ ଦୁଇ ରୂପରେ ରହିଛନ୍ତି ଗୋଟିଏ କ'ଣ ମନୁଷ୍ୟ ରୂପରେ ରହିଛନ୍ତି ବା ସ୍ତ୍ରୀ ରୂପରେ ସେ ରହିଛନ୍ତି ଆଉ ଗୋଟିଏ ହେଉଛନ୍ତି ନଦୀ ରୂପରେ ରହିଛନ୍ତି କାଳିନ୍ଦୀ କାଳିନ୍ଦୀ ଦୁଇ ରୂପରେ ରହିଛନ୍ତି ଗୋଟିଏ ନଦୀ ରୂପରେ ରହିଛନ୍ତି ଆଉ ଗୋଟିଏ ସ୍ତ୍ରୀ ରୂପରେ ରହିଛନ୍ତି ତେଣୁ କାଳିନ୍ଦୀ ସ୍ତ୍ରୀ ରୂପରେ ଭଗବାନଙ୍କର ବିବାହ କରୁ ତପସ୍ୟା କରୁଛନ୍ତି ସେଠି ଅନେକ କାଳ ଧରି ତପସ୍ୟା କରୁଛନ୍ତି ତେଣୁ ଭଗବାନ ତାଙ୍କୁ ମଧ୍ୟ ଭୁଲି ନାହାନ୍ତି ଯିଏ ଭଗବାନଙ୍କୁ ସ୍ମରଣ କରିବେ ଭଗବାନ ତାଙ୍କୁ ସ୍ମରଣ କରିବେ ଯିଏ ଭଗବାନ ଭୁଲିଯିବ ଭଗବାନ ମଧ୍ୟ ତାଙ୍କୁ ଭୁଲିଯିବେ ଭଗବାନ ଭୁଲିଯିବେ ନାହିଁ ଅବଶ୍ୟ ଭଗବାନ କେମିତି ଆମକୁ ଆମେ ପୁଣି ଭଗବାନଙ୍କୁ ସ୍ମରଣ କରିବା ସେଥିପାଇଁ ବ୍ୟବସ୍ଥା କରିବେ କିନ୍ତୁ ଆମେ ଯଦି ଭଗବାନଙ୍କୁ ସ୍ମରଣ କରୁଛେ ଭଗବାନ ମଧ୍ୟ ଆମର ସ୍ମରଣ କରୁଛନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କୁ ସ୍ମରଣ କରୁନାହାନ୍ତି ଅଧିକାଂଶ ଶତକଡ଼ା ଅନୁସତ ଭାଗ ଲୋକ ଭଗବାନଙ୍କୁ ସ୍ମରଣ କରୁନାହାନ୍ତି କିନ୍ତୁ କେମିତି ସେମାନେ ଭଗବାନଙ୍କୁ ସ୍ମରଣ କରିବେ ସେଥିପାଇଁ ଭଗବାନ ସବୁ ବ୍ୟବସ୍ଥା କରୁଛନ୍ତି କେମିତି ସେ ଆସିବେ ମୋ ପାଖକୁ ଆସିବେ ତେଣୁ ନିଜେ ଆସୁଛନ୍ତି ସାଧୁମାନଙ୍କୁ ପଠାଉଛନ୍ତି ଶାସ୍ତ୍ର ପ୍ରଦାନ କରୁଛନ୍ତି ସେ ବ୍ୟବସ୍ଥା କରୁଛନ୍ତି କୁହାଯାଇଛି ମାୟା ମୋଧ ଯିବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଯିବେ କୃପା କହିଲ କୃଷ୍ଣ ବେଦ ପୁରାଣ ଆମେ ମାୟାମୁଗ୍ଧ ତେଣୁ ଆମର କୃଷ୍ଣଙ୍କର ଜ୍ଞାନ ନାହିଁ ଭୁଲି ଯାଇଛୁ ଭଗବାନଙ୍କୁ ଭଗବାନ କିଏ ବୋଲି କହୁଥିଲା ଭଗବାନ କିଏ କେହି ରହନ୍ତି ଭଗବାନ ମାୟା ଭିତରେ ଏମିତି ଜଡ଼ିକି ରହିଛେ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି ତେଣୁ ଏଇଟା କୁହାଯାଉଛି ମାୟାମୁଗ୍ଧ ଯିବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଭଗବାନଙ୍କର କୃଷ୍ଣଙ୍କର ସ୍ମୃତି ବା ଭଗବାନଙ୍କର ଜ୍ଞାନ କିଛି ନାହିଁ ମାୟାର ଅଧୀନରେ ଆମେ ରହିଛେ ତେଣୁ ଯିବେର କୃପା କହିଲ କୃଷ୍ଣ ବେଦ ପୁରାଣ ଯିବ ଆମ ପ୍ରତି କୃପା କରିକିରି ଭଗବାନ ବେଦ ପୁରାଣ ଏସବୁର ବ୍ୟବସ୍ଥା କରିଛନ୍ତି ତେଣୁ ଏ ବେଦ ପୁରାଣ ଆମେ ଯଦି ପାଠ କରିବା ସେଥିରେ ଆମେ ଭଗବାନଙ୍କୁ ସ୍ମରଣ କରିବା ପ୍ରଭୁପାଦ ମହାରାଜ ଏ ଯେଉଁ ବ୍ୟବସ୍ଥା କରିଛନ୍ତି ସବୁଦିନେ ଆମେ ପାଠ କରୁଛେ ଭାଗବତ ବେଦ ପୁରାଣର ସାର ହେଉଛି ଭାଗବତ ସର୍ବବେଦ ଇତିହାସ ନାମ ସାରଂ ସାରଂ ସମୁଦୃତମ ସମସ୍ତ ବେଦ ଏବଂ ଇତିହାସ ସାର ହେଉଛନ୍ତି ସେ ଭାଗବତ ତେଣୁ ଆମେ ଯେତେବେଳେ ଭାଗବତ ସ୍ମରଣ ପାଠ କରୁଛେ ତେଣୁ ଭାଗବତ ପାଠ କଲେ ଆମେ ଭଗବାନଙ୍କ ସ୍ମରଣ ଆସିବ ଭଗବାନଙ୍କ ଜ୍ଞାନ ଆସିବ ବା ଜ୍ଞାନ ରହିଛି ଭଗବାନଙ୍କର ବିଷୟରେ ଜ୍ଞାନ ସବୁ ରହିଛି ତେଣୁ ଏଇ ଭଗବାନ ଲୀଳା ଭଗବାନ ଲୀଳା ଚାଲିଛି ସେ ବର୍ତ୍ତମାନ ଆମେ ଶ୍ରବଣ କରୁଛେ ଭଗବାନ ସ୍ୱୟଂ ଉପସ୍ଥିତ ରହିଛନ୍ତି ଏଠି ଭଗବାନ ସ୍ୱୟଂ ଉପସ୍ଥିତ ରହିଛନ୍ତି ଏବଂ କୁନ୍ତିଦେବୀ ସେ ବର୍ତ୍ତମାନ କହୁଛନ୍ତି ତାଙ୍କୁ ସେ କଥା ଭଗବାନ ସ୍ୱୟଂ ଉପସ୍ଥିତ ରହିଛନ୍ତି ତେଣୁ କୃଷ୍ଣ କୁନ୍ତିଦେବୀ କହୁଛନ୍ତି ଯେ କ'ଣ ନା ତଦେବ ହଁ ସେଇ ସମୟର କଥା ସେ କହୁଛନ୍ତି ତଦେବ କହିଲେ ଯେତେବେଳେ ପଠାଇଥିଲେ ଅକ୍ରୁରଙ୍କୁ ପଠାଇଥିଲେ ତଦେବ ଅଭିଗଞ୍ଜନ୍ତି ଈଶ୍ୱରତ୍ୱେନ ସର୍ବତ୍ର ସମସ୍ୟା ବି ଭକ୍ତେଷୁ ଏବ ଅନୁଗ୍ରହଂ ଭଗବାନ ଯଦି ସମସ୍ତଙ୍କ ପ୍ରତି ସମାନ ସମସ୍ତ ଜୀବମାନ କେମିତି ଉଦ୍ଧାର କରାଯିବ ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି କିନ୍ତୁ ଆମେ ଯଦି ସେ ବ୍ୟବସ୍ଥା ଗ୍ରହଣ ନ କରିବା ତାହେଲେ ଆମେ ସେଥିରୁ ବଞ୍ଚିତ ହେବା ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଭଗବାନ ସବୁ ଜୀବକୁ ଉଦ୍ଧାର କରିବା ପାଇଁ ଯେମିତି ଆମର କୁହାଯାଏ ରଥଯାତ୍ରା ସମୟରେ ଏ ଯେଉଁ ବାସୁଦେବ ଦତ୍ତ ବାସୁଦେବ ଦତ୍ତ ସେ ଭଗବାନ ମହାପ୍ରଭୁ ପ୍ରାର୍ଥନା କରିଥିଲେ ମହାପ୍ରଭୁ ପ୍ରାର୍ଥନା କରିଥିଲେ ପ୍ରଭୁ ସମସ୍ତ ଜୀବମାନଙ୍କୁ ଉଦ୍ଧାର କରନ୍ତୁ ଏବଂ ସମସ୍ତ ଜୀବଙ୍କର ପାପ ମୁଁ ନେଇକରି ଏ ରହିବି ଏଇଠି ରହିବି ମୁଁ ସମସ୍ତଙ୍କ ପାପ ଭୋଗ କରିବି କିନ୍ତୁ ସମସ୍ତ ଜୀବଙ୍କୁ ଉଦ୍ଧାର କରନ୍ତୁ ଏଇଭଳି ଭାବେ ପ୍ରାର୍ଥନା କରିଲେ ବାସୁଦେବ ଦତ୍ତ ହେଉଛି ପ୍ରହ୍ଲାଦଙ୍କର ଅବତାର ମହାପ୍ରଭୁ କହିଛନ୍ତି ତୁମେ ହେଉଛ ପ୍ରହ୍ଲାଦଙ୍କର ଅବତାର ସାଧୁମାନଙ୍କର ଏକମାତ୍ର ଚିନ୍ତା ବା ଏକମାତ୍ର ଲକ୍ଷ୍ୟ ହେଉଛି କେମିତି ବଦ୍ଧଜୀବକୁ ଉଦ୍ଧାର କରାଯିବ। ପ୍ରଭୁପାଦ ମହାରାଜ ସେଥିପାଇଁ ଏଇ ଇସ୍କନ ସେଣ୍ଟର କରିଛନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ଯଦି ସେଣ୍ଟର ନଥାନ୍ତା ଆମେ ମାୟାର ବନ୍ଧନରେ ରହିଥାନ୍ତୁ। ଆମେ ଏଠିକି ଆସିଛେ ଆମେ ଉଦ୍ଧାର ପାଇଁ ମାୟାର ଉଦ୍ଧାର କରିବା ପାଇଁ ପ୍ରଭୁପାଦ ମହାରାଜ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ ଏ ଯେଉଁ କୁହାଯାଇଛି ଯେଉଁ ମାୟାର ଉଦ୍ଧାର କରିବା ପାଇଁ ସାଧୁ ପ୍ରହ୍ଲାଦ ସେଥିପାଇଁ ବାସୁଦେବ ଦତ୍ତ ସେ କଥା କହିଥିଲେ ମହାପ୍ରଭୁଙ୍କୁ। ଅନେକ ଜୀବ ରହିଛନ୍ତି, କୋଟି କୋଟି ଜୀବ ରହିଛନ୍ତି, ଆମେ ଗଣନା କରିପାରିବା ନା କେତେ ଜୀବ ରହିଛନ୍ତି। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ ଏତେ ଜୀବ ରହିଛନ୍ତି, କୋଟି କୋଟି ଜୀବ ରହିଛନ୍ତି, ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ବିଭିନ୍ନ ସ୍ତରର ଜୀବ ରହିଛନ୍ତି, କୋଟି କୋଟି ଆମେ ଅନନ୍ତ କୋଟି ଜୀବ ରହିଛନ୍ତି, ବ୍ରହ୍ମାଣ୍ଡ ମଧ୍ୟ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛି। ଏ ଭଗବାନଙ୍କର ଇଏ ରହିଛି ଐଶ୍ୱର୍ଯ୍ୟ। ତେଣୁ ଏମାନଙ୍କୁ ସମସ୍ତେ କେମିତି ଉଦ୍ଧାର ହେବ ସେଥିପାଇଁ ସାଧୁମାନେ ଚିନ୍ତା କରୁଛନ୍ତି, ଭଗବାନ ମଧ୍ୟ ଚିନ୍ତା କରୁଛନ୍ତି, ସାଧୁମାନେ ମଧ୍ୟ ଚିନ୍ତା କରୁଛନ୍ତି। ମହାପ୍ରଭୁ ସେଥିପାଇଁ ଆସିଲେ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ। ଜୀବ ଜାଗୋ ଜୀବ ଜାଗୋ ବରା ଚାନ୍ଦ ବୋଲେ କତ ନିଦ୍ରା ଯାଅ ମାୟା ଇଶା ଶ୍ରୀର କୋଲେ ଭଜିବ ବୋଲି ଆସେ ସଂସାର ଭିତରେ ଭୁଲିଆ ରହିଲେ ତୁମି ଅବିଦ୍ୟାରେ ତୁମାରେ ଲଇତେ ଆମି ଅନୁ ଅବତାର ଆମ ବିନ ବନ୍ଧୁ ଏନେଛି ଓଷଧି ମାୟା ନାସିବାର ଲାଗି ହରି ନାମ ମହାମନ୍ତ୍ର ଲଉ ତୁମି। ଭଗବାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ଆସୁଛନ୍ତି, ତାଙ୍କର ପ୍ରିୟଜନମାନଙ୍କୁ ପଠାଉଛନ୍ତି। ସେହିଭଳି ଭାବରେ ପ୍ରଭୁପାଦ ମହାରାଜ ଆସିଥିଲେ, ସାରା ପୃଥିବୀରେ ପୃଥିବୀବାସୀମାନଙ୍କୁ ଉଦ୍ଧାର କରିବା ପାଇଁ ସେ ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବାନ ଏହିଭଳି ଭାବରେ ଯେଉଁମାନେ ଭଗବାନ ଶରଣରେ ଯାଉଛନ୍ତି ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଯେଉଁ ସମାନ ସମାନ ଯେଉଁମାନେ ଶରଣରେ ଯାଉନାହାନ୍ତି ତାଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛନ୍ତି କେମିତି ତାଙ୍କୁ ଉଦ୍ଧାର କରାଯିବ। ତେଣୁ ଏ ସାଧୁ ଶାସ୍ତ୍ର ଗୁରୁ ତିନି ରୂପରେ ଭଗବାନ ମଝିରେ ମଝିରେ ଆସୁଛନ୍ତି, ତା ବାଦେ ସାଧୁ ଶାସ୍ତ୍ର ଗୁରୁମାନଙ୍କୁ ପ୍ରେରଣ କରୁଛନ୍ତି, ଯାହାଫଳରେ କି ଶାସ୍ତ୍ର ଅଧ୍ୟୟନ କଲେ, ସାଧୁଙ୍କର ସଙ୍ଗ ଲାଭ କଲେ, ଗୁରୁଙ୍କର ଶରଣରେ ଗଲେ ଆମେ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେବା। ତେଣୁ ସେହି ସମୟରେ ଆମର ସବୁ ସବୁ କିଛି କୁଶଳ ଆସିବ, ଭଗବାନ ଭୁଲିଗଲେ କେଉଁଠି କୁଶଳ ରହିବ। ଭଗବାନ ଭୁଲି ଆଜିର ଦୁନିଆରେ ଆମେ ଦେଖିବା ଭଗବାନ ଭୁଲି ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି କୁଶଳରେ ରହିବା ପାଇଁ। ସମସ୍ତେ ଚାହୁଁଛନ୍ତି କୁଶଳରେ ରହିବେ, ଆନନ୍ଦରେ ରହିବେ, ଶାନ୍ତିରେ ରହିବେ, ସମୃଦ୍ଧିରେ ରହିବେ, ସବୁ ପ୍ରକାର ଦରକାର, କିନ୍ତୁ କେମିତି ନା ଭଗବାନ ଭୁଲିକିରି, ଭଗବାନ ଭୁଲିକିରି ସବୁ ପ୍ରକାର ବ୍ୟବସ୍ଥା ଚାଲିଛି ଆଜିର ଦୁନିଆରେ ଆମେ ଦେଖିବା, ଯେତେ ପ୍ରକାର ସାମାଜିକ ରାଜନୈତିକ ବିଭିନ୍ନ ପ୍ରକାର ବୈଜ୍ଞାନିକ ଯେତେ ପ୍ରକାର ବ୍ୟବସ୍ଥା ଚାଲିଛି ସମସ୍ତେ କେମିତି କୁଶଳରେ ରହିବେ ତା ପାଇଁ ବ୍ୟବସ୍ଥା ଚାଲିଛି। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ବେଦରେ ଏଇଟା କୁହାଯାଉଛି, ତା ବ୍ୟବସ୍ଥା ରହିଛି କେମିତି ସେଇଟା ଜଣେ ସମସ୍ତେ ସୁଖରେ ରହିବେ, କେମିତି ନିରୋଗ ହେବେ ତା ପାଇଁ ସବୁ ରହିଛି, ସୂତ୍ର ସବୁ ରହିଛି, କିନ୍ତୁ ସେଇଟାକୁ ସେମାନେ ଗ୍ରହଣ କରୁନାହାନ୍ତି। ଏଇଟା ଗ୍ରହଣ ନ କରିକିରି ସେମାନେ ରିସର୍ଚ୍ଚ କରିକି ଭାବୁଛନ୍ତି ଏଇଭଳି ଭାବରେ ଆମେ ସୁଖରେ ରହିବା, ଏଇଭଳି ଭାବରେ ବିଦୁର ଏକଥା କହୁଛନ୍ତି ମୈତ୍ରଙ୍କୁ, ଭାଗବତ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟ ସେ କଥା କହୁଛନ୍ତି। ସମସ୍ତେ ସୁଖ ପାଇଁ ଚେଷ୍ଟା କରୁଛନ୍ତି, ବୁର୍ଲା ସହରରେ ଆମେ ଏଇଠି ରହିଛେ, ଆଜିର ବର୍ତ୍ତମାନ ସମୟରେ କିଏ ଏଭଳି ରହିଛନ୍ତି ଯିଏ ଦୁଃଖ ପାଇଁ ଚେଷ୍ଟା କରୁଛି, ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି, ବିଭିନ୍ନ ପ୍ରକାର ଧନ୍ଦା ରହିଛନ୍ତି ସୁଖ ପାଇବା ପାଇଁ, କିନ୍ତୁ ସେମାନେ ସେ କଥା ବିଦୁର କହୁଛନ୍ତି ମୈତ୍ରଙ୍କୁ, सुखाय कर्माणि करोति लोके न ते सुखं वान्यतु पारमं वा बिन्दं बुन्दन्त भूयं तत एव दुःखं जदत्र दुःखं भगवान् वदेन ସମସ୍ତେ ଚାହୁଁଛନ୍ତି ସୁଖ ହେବା ପାଇଁ ବିଭିନ୍ନ ପ୍ରକାର ସୁଖ ପ୍ରାପ୍ତ ହେବା ପାଇଁ ବହୁତ ପ୍ରକାର କର୍ମ କରୁଛନ୍ତି କିନ୍ତୁ ସୁଖ ତ ମିଳୁନାହିଁ ଦୁଃଖରୁ ମଧ୍ୟ ନିବୃତ୍ତି ହୋଇପାରୁନାହାନ୍ତି କାରଣ କ'ଣ ନା ସେମାନେ ଜାଣିନାହାନ୍ତି କେମିତି ସେଇଟା ପ୍ରାପ୍ତ ହେବେ ସେଇଟା ପ୍ରାପ୍ତ ହେବାର ଉପାୟ ହେଉଛି ଭଗବାନଙ୍କ ଶରଣରେ ଯିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ତେଣୁ ଭଗବାନ ସମସ୍ତଙ୍କ ପ୍ରତି ସମାନ ହେଲେ ମଧ୍ୟ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଜେନେରାଲ ଭଗବାନ ବ୍ୟବସ୍ଥା କରିଛନ୍ତି ସାଧୁ ଶାସ୍ତ୍ର ଗୁରୁ ସେ ପ୍ରେରଣ କରୁଛନ୍ତି କିନ୍ତୁ ଭଗବାନର ଯେଉଁ ନିଜ ଜନ ତାଙ୍କ ପାଇଁ ସ୍ପେଶାଲ ତାଙ୍କ ପାଇଁ କାର୍ଯ୍ୟକ୍ରମ ସେ ଭଗବାନ ନେଇଛନ୍ତି ସ୍ପେଶାଲ ଭଗବାନ ଏ କଥା କହୁଛନ୍ତି ସନାତନ ଗୋସ୍ୱାମୀ ତାଙ୍କର ଟୀକାରେ କହୁଛନ୍ତି ଯଦିଓ ତଦେବ ଅଭିଭଞ୍ଜନ୍ତି ଈଶ୍ୱର ତେନ ସର୍ବ ଈଶ୍ୱର ସିଏ ଈଶ୍ୱର ସମସ୍ତଙ୍କ ନିୟନ୍ତ୍ରଣକାରୀ ଏବଂ ସମସ୍ତଙ୍କୁ କେମିତି ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ସିଏ ଈଶ୍ୱର ତେନ ସର୍ବତ୍ର ସମସ୍ୟା ଆପି ଭଗବାନ ଯେହେତୁ ସିଏ ସମସ୍ତଙ୍କର ନିଜର ସିଏ ସମସ୍ତଙ୍କ ପ୍ରତି ସମାନ ସିଏ ସର୍ବତ୍ର ସର୍ବତ୍ର ସମସ୍ୟା ଆପି ଭକ୍ତି ସିଏ ଅନୁଗ୍ରହ କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ବିଶେଷ ଅନୁଗ୍ରହ ଭଗବାନଙ୍କର ରହିଛି ପ୍ରଭୁପାଦ ମହାରାଜ ଆର ଉଦାହରଣ ଦିଅନ୍ତି ଯେଉଁଭଳି ଭାବରେ ରାଜାଙ୍କର ରାଜ୍ୟ ରହିଛି ସବୁ ରାଜାଙ୍କର ନିୟମ ରହିଛି ସମସ୍ତ ପ୍ରଜାମାନଙ୍କ ପାଇଁ ଗୋଟେ ନିୟମ ରହିଛି କିନ୍ତୁ ରାଜ ପରିବାରର ବ୍ୟକ୍ତିମାନଙ୍କ ପାଇଁ ସେ ଅଲଗା ପ୍ରକାର ନିୟମ ତାଙ୍କ ପାଇଁ ସ୍ପେଶାଲ ନିୟମ ରହିଛି ସମସ୍ତ ରାଜ୍ୟବାସୀମାନଙ୍କ ପାଇଁ ଗୋଟେ ନିୟମ ହେଲେ ତାଙ୍କର ନିଜ ଜନମାନଙ୍କ ପାଇଁ ଗୋଟେ ସ୍ପେଶାଲ ନିୟମ ରହିଛି ତେଣୁ ସେହିଭଳି ଭାବରେ ଭଗବାନ ଯଦିଓ ସମସ୍ତଙ୍କ ପ୍ରତି ସମାନ ଭଗବାନ ଭଗବତ ଗୀତାରେ ମଧ୍ୟ କହୁଛନ୍ତି ନବମ ଅଧ୍ୟାୟରେ ସମହଂସର ଭୂତେଷୁ ନାମେ ଦୋଷୋସ୍ତି ନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମହି ତେ ତେଷୁ ଚାପ୍ୟହଂ ଯଦିଓ ଭଗବାନ ସମସ୍ତଙ୍କ ପ୍ରତି ସମାନ କିନ୍ତୁ ଯେଉଁମାନେ ଭଗବାନଙ୍କୁ ଭଜନ କରୁଛନ୍ତି ଭଗବାନ ତାଙ୍କର ମଧ୍ୟ ସ୍ପେଶାଲ ବ୍ୟବସ୍ଥା କରୁଛନ୍ତି ତାଙ୍କ ପାଇଁ ତେଣୁ ଏଠି ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି ଆତ୍ମା ଅନ୍ତର୍ଯ୍ୟାମୀ ଈଶ୍ୱର ଭଗବାନ ହେଉଛନ୍ତି ସମସ୍ତଙ୍କ ହୃଦୟରେ ରହିଛି ଅନ୍ତର୍ଯ୍ୟାମୀ ସେ ସମସ୍ତଙ୍କ ହୃଦୟରେ ରହିଛନ୍ତି ସମସ୍ତଙ୍କ ହୃଦୟ କଥା ସେ ଜାଣନ୍ତି ମନର କଥା ସବୁ ଜାଣନ୍ତି ଭଗବାନ ଏବଂ ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ ସ୍ମରତାମପି ସ୍ମରଣ ମାତ୍ର ଲକ୍ଷଣମପି କିଂ ପୁନଃ ନବବିଧା ଭକ୍ତି ପୂର୍ବତୀ ମିତି ଅର୍ଥ ଏଠି ଯେଉଁ କୁଞ୍ଚି ଦେବୀ କହୁ ସ୍ମରନ୍ତି ତାମ ବହୁନ କ୍ଲେଶାନ ଯେଉଁ କ'ଣ ଯେଉଁମାନେ ଭଗବାନ ମଧ୍ୟ ଭକ୍ତଙ୍କୁ ସ୍ମରଣ କରୁଛନ୍ତି ଭକ୍ତ ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ଭକ୍ତ ଯେତେବେଳେ ଭଗବାନ ସ୍ମରଣ କରୁଛନ୍ତି ତାଙ୍କର କ୍ଲେଶ ଦୂର ହୋଇଯାଉଛି ସନାତନ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ କଥା କହୁଛନ୍ତି ଗୋଟେ ଟୀକାରେ କହୁଛନ୍ତି ସ୍ମରତି କ'ଣ ସେ କହୁଛନ୍ତି ସ୍ମରତାମପି ସ୍ମରଣ ମାତ୍ର ଲକ୍ଷଣମପି କେବଳ ସ୍ମରଣ କଲା ମାତ୍ରେ ଯଦି ସ୍ମରଣ ହୋଇଗଲା ଭଗବାନ ବିଷୟ ସ୍ମରଣ ହୋଇଗଲା ତାହେଲେ ତାଙ୍କୁ ଉଦ୍ଧାର ହୋଇଗଲା କିଂ ପୁନଃ ନବବିଧା ଭକ୍ତି କୁର୍ବତୀ ଇତ୍ୟାର୍ଥ ଯେଉଁମାନେ ନବବିଧା ଭକ୍ତି ଆଚରଣ କରୁଛନ୍ତି ନବବିଧା ଭକ୍ତି କ'ଣ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଥନ ବନ୍ଧନ ଦାସ ସଖ୍ୟ ଆତ୍ମନିବେଦନ ଇତିପୁଂସା ପିତା ବିଷ୍ଣୁ ଭକ୍ତି ସେ ନବଲକ୍ଷଣା କିଏତି ଭଗବତୀ ଅଧା ତନ୍ମନି ଅଧିତମ ଉତ୍ତମ ପ୍ରହ୍ଲାଦ ମହାରାଜ କଥା ତାଙ୍କ ପିତାଙ୍କୁ କହୁଛନ୍ତି ତାଙ୍କ ପିତା ହିରଣ୍ୟକଶିପୁ ପିଲା 5 ବର୍ଷର ହେଇଛି ପାଠ ପଢ଼ିବାକୁ ଯାଇଛି ପଚାରୁଛନ୍ତି କ'ଣ ତୁମେ ଶିକ୍ଷା କଲ କ'ଣ ତୁମେ ଶ୍ରେଷ୍ଠ ଶିକ୍ଷା କଲ ପ୍ରହ୍ଲାଦ କହୁଛନ୍ତି ଏଇଟା ହେଉଛି ଶ୍ରେଷ୍ଠ ଶିକ୍ଷା ଏଇ ଭକ୍ତି ହେଉଛି ଶ୍ରେଷ୍ଠ ଶିକ୍ଷା ଭକ୍ତି 9ଟି ଅଙ୍ଗ ରହିଛି ଭକ୍ତିର ଆରମ୍ଭ ହେଉଛି ଶ୍ରବଣରୁ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ ଯେଉଁମାନେ ଶ୍ରବଣ କରିବେ ସେମାନେ ଭବିଷ୍ୟତରେ କୀର୍ତ୍ତନ କରିବେ ଏବଂ ଏଇ ଯେଉଁ 9ଟି ରହିଛି ଅଙ୍ଗ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ମତେ ଏଇ ଯେଉଁ 9ଟି ରହିଛି ତାହାଦେହରୁ ଯଦି କୁହାଯିବ ଶ୍ରେଷ୍ଠ କେଉଁଟା, ସେଇଟା ହେଉଛି କୀର୍ତ୍ତନ। କୀର୍ତ୍ତନ ହେଉଛି ଶ୍ରେଷ୍ଠ। ତେଣୁ ଏଇ ଯେଉଁ ରହିଛି, ଯିଏ ଯେଉଁ ଅଙ୍ଗ ଆଚରଣ କରନ୍ତୁ, ଯେଉଁ ଶ୍ରବଣ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, କିଏ ସ୍ମରଣ କରୁଛନ୍ତି, ଇଏ ଯେଉଁ ଅଙ୍ଗ ଆଚରଣ କରନ୍ତୁ, ଯେଉଁମାନେ କରିବେ ତାଙ୍କ କଥା ଆଉ କ'ଣ କହିବା। ତେଣୁ ଇଏ ଆମର ହେଉଛି ଶ୍ରବଣାକ୍ଷ ଭକ୍ତି। ଆଉ କେତେଟି ସମ୍ପ୍ରଦାୟ ରହିଛନ୍ତି, ସେମାନେ ହେଉଛି ସ୍ମରଣ କରନ୍ତି, ସ୍ମରଣ ସ୍ମରଣଟାକୁ ବହୁତ ଗୁରୁତ୍ୱ ଆରୋପ କରନ୍ତି। କିନ୍ତୁ ଆମର ଯେଉଁ ଧାରା ରହିଛି, ଏଇଟା କ'ଣ, ଏଇଟା ହେଉଛି ଶ୍ରବଣର ଧାରା, ଶ୍ରବଣାକ୍ଷ ଭକ୍ତି। ଆମେ ଶ୍ରବଣ କରିବା ଭଗବତ ଗୀତାରେ ମଧ୍ୟ ଆମେ ସେଇଟା ଯେଉଁ ଭକ୍ତି ଯେଉଁ ଆରମ୍ଭ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଶୁଣୁ, ଶ୍ରବଣ କର। କେଉଁଠି କହିଲେ? ସପ୍ତମ ଅଧ୍ୟାୟରେ ପ୍ରଥମ ଶ୍ଳୋକ, ପ୍ରଥମ ଶ୍ଳୋକରେ ଭଗବାନ କହିଲେ ଶୁଣ ବୋଲି। ଭକ୍ତି ଯୋଗ ନା, ସାଧୁରୁ ବାହାର ହେଉଛି ଭକ୍ତି ଯୋଗ। ଏ ଛଅଟି ଅଧ୍ୟାୟ ପ୍ରଥମେ ସେଇଟା କହିଲେ, ଶୁଣ ଭଗବାନ, ଏ ଭକ୍ତି ହେଉଛି ଶ୍ରବଣରୁ ଆରମ୍ଭ ହେବ। ମୟାଶକ୍ତମନା ପାର୍ଥ ଯୋଗଂ ଜନ୍ମଦାଶ୍ରୟ ଅସଂଶୟଂ ସମ ବ୍ରହ୍ମା ଯଥା ଜ୍ଞାନ ସୂଚିତ ଶୁଣୁ। ଆମେ ଏହି ଭଗବତ ଗୀତା ପାଠ କରିପାରିବା, ଭାଗବତ ପାଠ କରି ପଢ଼ିପାରିବା, କିନ୍ତୁ ପଢ଼ିବାରେ ଯେତିକି ଆମେ ଫଳପ୍ରାପ୍ତ ନ ହେବା, ଶ୍ରବଣରେ ତାଠୁ ଅଧିକ ଫଳପ୍ରାପ୍ତ ହେବା। ସେଇ ଜିନିଷ ଯାହା ବହିରେ ରହିଛି ଆମେ ସେଇଟା କହୁଛେ, କିନ୍ତୁ ସେଇ ଜିନିଷଟା ପଢ଼ିଲେ ଆପଣ ଯେତିକି ଫଳପ୍ରାପ୍ତ ନ ହେବେ, ସେଇ ଜିନିଷଟାକୁ ଶୁଣିଲେ ତାଠୁ ଅଧିକ ଫଳପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ ସେଇଟା କହୁଛନ୍ତି। ତେଣୁ ସେଥିପାଇଁ କହିଲେ, ଯାଅ ଭାଗବତ ବୈଷ୍ଣବେର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ପଢ଼ିବା ଆଉ ଶୁଣିବା ଭିତରେ କ'ଣ ତଫାତ ରହିଛି? ଆଉ ସେଇ ଜିନିଷଟା ଆମେ ଯେଉଁ କହୁଛେ, ଏଠି ସେଇ ଜିନିଷ ରହିଛି, ଆମେ ସେଇଟା କହୁଛେ, ଆପଣ ସେଇ ଜିନିଷଟା ପଢ଼ିବେ, ତଫାତ କ'ଣ କିଏ କହିପାରିବେ? ତଫାତ କ'ଣ? ସେଇ ଜିନିଷଟା ଆପଣ ଘରେ ବସି ପଢ଼ିପାରିବେ, ଆଉ ସେଇ ଜିନିଷଟା ଏଠି ବସି ଶୁଣିବେ ଆମଠାରୁ, ତଫାତ କ'ଣ? କ'ଣ ହେବେ ତଫାତ କ'ଣ ଅଛି ନା ନାହିଁ କିଛି ତଫାତ? ତଫାତ ହେଉଛି, ଆପଣ ନିଜେ ଯେତେବେଳେ ପାଠ କରିବେ ସେତେବେଳେ ଶାସ୍ତ୍ର ଉପରେ ଆପଣ ବିଶ୍ୱାସ ଆସିବ ନାହିଁ, ଶାସ୍ତ୍ର ଉପରେ ବିଶ୍ୱାସ ଆସିବ ନାହିଁ ଆପଣଙ୍କର। ଯଦି ସାଧୁଙ୍କର ମୁଖ ନ ଶୁଣିବେ, ଶାସ୍ତ୍ର ଉପରେ ବିଶ୍ୱାସ ଆସିବ ନାହିଁ। ଯେତେବେଳେ ସାଧୁ ମୁଖରେ ଶ୍ରବଣ କରିବେ, ସେତେବେଳେ ଯାଇକି ଆପଣ ବିଶ୍ୱାସ ଆସିବ, ଶ୍ରଦ୍ଧା ଆସିବ। ନହେଲେ କହିବେ କ'ଣ ଲେଖା, ଏଇଟା ବୁଝିପାରିବେ ନାହିଁ। ବହୁତ ବ୍ୟକ୍ତି ଅଛନ୍ତି ଭଗବତ ଗୀତା 700 ଶ୍ଳୋକ ମନେ ରଖିଛନ୍ତି, କିନ୍ତୁ ତାହାର ଅର୍ଥକୁ ସେମାନେ ବୁଝିପାରିବେ ନାହିଁ। ଶାସ୍ତ୍ର ଉପରେ ବିଶ୍ୱାସ ଆସିବ ନାହିଁ। ଶାସ୍ତ୍ର ଉପରେ ବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ଆମେ ସାଧୁଙ୍କ ମୁଖରୁ ଶ୍ରବଣ କରିବା, ସେଇ କଥା। ମୋର ପର୍ସନାଲ ଏକ୍ସପିରିଏନ୍ସକୁ କହୁଛି, ମୁଁ ଯେତେବେଳେ ଇସ୍କନକୁ ଆସିଲି, ସେଇ ସମୟରେ ଆମର ଇସ୍କନରେ ଶ୍ରୀଶ୍ରୀମଦ ଗୌରବନ୍ଦୁ ସେ ମହାରାଜ ଭାଗବତ କଥା କହୁଥିଲେ, ଭାଗବତ କଥା କହୁଥିଲେ। ମୁଁ ଯେତେବେଳେ ଶୁଣୁଥିଲି ସେତେବେଳେ ମୁଁ କହୁଥିଲି ସବୁବେଳେ ମହାରାଜ ସବୁବେଳେ ଶାସ୍ତ୍ରରୁ ଉଦ୍ଧାର କରି କହିବେ, ଆମଙ୍କ ଶାସ୍ତ୍ରରେ ଏଇଟା କୁହାଯାଇଛି, ଆମଙ୍କ ଶାସ୍ତ୍ରରେ ସେଇଟା କୁହାଯାଇଛି, ଆମ ଶାସ୍ତ୍ର ସେଇଟା କୁହାଯାଇଛି। ମୁଁ ଚିନ୍ତା କରୁଥିଲି ଏ ଶାସ୍ତ୍ର କଥା କାହିଁକି ଏତେ କହୁଛନ୍ତି? ଏମିତି ବହୁତ ବହି ରହିଛି, ବହୁତ ଗ୍ରନ୍ଥ ରହିଛି ନା, ବହୁତ ଗ୍ରନ୍ଥରେ ସବୁ ସବୁଟା ଠିକ୍, ସବୁ କଥା ଯାହା ଲେଖା ହେଇଛି କ'ଣ ସବୁ ଠିକ୍ ସେଇଟା, ତାହେଲେ ଏଇଟା କାହିଁକି କହୁଛନ୍ତି? କିନ୍ତୁ ଏଇ ସାଧୁ ମୁଖରୁ ଯେତେବେଳେ ଆମେ କଥା ଶ୍ରବଣ କରିବା, ସେତେବେଳେ ଯାଇକରି ଶାସ୍ତ୍ର ଉପରେ ବିଶ୍ୱାସ ଆସିବ। ସାଧୁଙ୍କ ମୁଖରୁ ଶ୍ରବଣ ନ କରିବା ପର୍ଯ୍ୟନ୍ତ ଶାସ୍ତ୍ର ଉପରେ ବିଶ୍ୱାସ ଆସିବ ନାହିଁ। ପ୍ରଭୁପାଦ ମହାରାଜ ଏଇଟା କହୁଛନ୍ତି। କେମିତି ଆମର ନିଜ ପର୍ସନାଲ ଏକ୍ସପିରିଏନ୍ସ ମଧ୍ୟ ସେଇଟା ରହିଛି, ଆମେ ଯଦି ମହାରାଜଙ୍କୁ ଶ୍ରବଣ ନ କରି ନିଜେ ପଢ଼ିଥାନ୍ତେ, ବହୁତ ଲୋକ ଅଛନ୍ତି, ବହୁତ ଜ୍ଞାନୀ ରହିଛନ୍ତି, ବହୁତ ଜ୍ଞାନୀ ରହିଛନ୍ତି, ସେମାନେ ସବୁ ଶାସ୍ତ୍ର ଅର୍ଥକୁ ଜାଣନ୍ତି, କିନ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ ସେମାନଙ୍କୁ ଆସିବ ନାହିଁ। କେତେ ଜଣ ଏଇଭଳି ଭାବରେ ବ୍ୟକ୍ତି ପ୍ରବଚନ ଦିଅନ୍ତି, ମୁଁ ଶୁଣିଛି, ଏ କୃଷ୍ଣ ଥାଇପାରନ୍ତି ନ ଥାଇପାରନ୍ତି, ଏଇଭଳି ଭାବରେ କହିବେ। ଶାସ୍ତ୍ର ଉପରେ ବିଶ୍ୱାସ କେତେବେଳେ ଆସିବ ନା ଯେତେବେଳେ ସାଧୁ ମୁଖରୁ ଆମେ ଏଇ କଥା ଶ୍ରବଣ କରିବା, ସେହି ଶାସ୍ତ୍ରକୁ ଆମେ ନିଜେ ଯଦି ଅଧ୍ୟୟନ କରିବା ପଢ଼ିବା ତାହେଲେ ଆମର ଶାସ୍ତ୍ର ଉପରେ ସନ୍ଦେହ ରହିବ। ଆଜ୍ଞା ସୁଧାନ ସେ ସଂଶୟ ଆତ୍ମା ବିନଶ୍ୱତି ଭଗବତ ଗୀତାରେ ଭଗବାନ କହିଲେ। ଯେଉଁମାନେ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ସେମାନଙ୍କ ଯେଉଁମାନେ ଅଜ୍ଞା ରହିଛନ୍ତି ତାଙ୍କଠୁ ସେମାନେ ଉନ୍ନତ ସ୍ତରର, କିଛି ଜ୍ଞାନ ତାଙ୍କର ରହିଛି, କିନ୍ତୁ ଜ୍ଞାନ ଥିଲେ ମଧ୍ୟ ସଂଶୟ ରହିବ। ସଂଶୟ ରହିବ, ଏ ସଂଶୟଟା କେମିତି ଦୂର ହେବ, ସଂଶୟଟା କେମିତି ଦୂର, ଭଗବତ ଗୀତାରେ ଭଗବାନ କହିଛନ୍ତି, ଭଗବତ ଗୀତା ଭାଗବତ କୁହାଯାଇ ସଂଶୟଟା କେମିତି ଦୂର ହେବ, ସଂଶୟଟା କେମିତି ଭାଗବତ କୁହାଯାଇ ସେଇଟା କେମିତି ଦୂର ହେବ ସଂଶୟ। ଭାଗବତ କୁହାଯାଇଛି ପ୍ରଥମ ଶ୍ରେଣୀ ଦ୍ୱିତୀୟ ଅଧ୍ୟାୟରେ ସେଇଟା କୁହାଯାଇଛି। କେତେବେଳେ ସନ୍ଦେହ ଦୂର ହେବ ନା ଯେତେବେଳେ ଆମେ ଭଗବାନ କଥା ଶ୍ରବଣ କରି ଚାଲିବା। ଶୁଣନ୍ତାଂ ସ୍ୱ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦ୍ୟନ୍ତସ୍ତୁ ହି ଅବଦ୍ରାଣୀ ବିଧୁନତି ସୁତ୍ସତା। ଆମେ ଯେତେବେଳେ ସାଧୁ ମୁଖରୁ କଥା ଶ୍ରବଣ କରିବା ସେତେବେଳେ ଆମ ହୃଦୟରେ ଯେଉଁ ଅନର୍ଥ ରହିଛି ସେ ଦୂର ହେବ, ଆମେ ନିଜେ ପାଠ କଲେ ସେଇଟା ଦୂର ହେବ ନାହିଁ। ଶୁଣନ୍ତାଂ ସ୍ୱ କଥା କୃଷ୍ଣ ପୁଣ୍ୟ ଶ୍ରବଣ ହୃଦ୍ୟନ୍ତସ୍ତୁ ହି ଅବଦ୍ରାଣୀ ବିଧୁନତି ସୁତ୍ସତା। ଭଗବାନଙ୍କର କଥା ଯେତେବେଳେ ତାଙ୍କର ସାଧୁଙ୍କ ମୁଖରୁ ଶ୍ରବଣ କରୁଛେ ଭଗବାନ ତାଙ୍କର କର୍ଣ୍ଣ ମଧ୍ୟ ପ୍ରବେଶ କରିକିରି ତାଙ୍କ ହୃଦୟକୁ ସଫା କରିବେ। ଶ୍ରୁତ ସତାମ ସେ ବକ୍ତମାନଙ୍କର ସେ ହେଉଛନ୍ତି ବନ୍ଧୁ ଶ୍ରୁହୃତ ସେ। ଏହିଭଳି ଭାବରେ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ପ୍ରତିଦିନ ନିତ୍ୟଂ ଭାଗବତ ସେବା, ପ୍ରତିଦିନ ଯଦି ଆମେ ଭାଗବତ ଶ୍ରବଣ କରିବା ବା ସାଧୁଙ୍କର ସେବା କରିବା ତାହେଲେ କ'ଣ ହେବ, ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭବତୀ ନୈଷ୍ଠିକି, ଭଗବାନଙ୍କ ଯିଏକି ଉତ୍ତମ ଶ୍ଳୋକ ତାଙ୍କ ପ୍ରତି ନିଷ୍ଠା ଆସିବ, ଭକ୍ତିର ନିଷ୍ଠା ସ୍ତରକୁ ଆସିବା ଆମେ ସେତେବେଳେ। ଇଏ ହେଉଛି ଆରମ୍ଭ, ଆରମ୍ଭ ସ୍ତର ହେଉଛି ନିଷ୍ଠା। ଭଜନ କ୍ରିୟା ହେଉଛି କିନ୍ତୁ ଆରମ୍ଭ ସ୍ତର, କିନ୍ତୁ ଭଜନ କ୍ରିୟା କଲେ ଯେତେବେଳେ ଅନର୍ଥ ନିବୃତ୍ତି ହେବ, ଅନର୍ଥ ନିବୃତ୍ତ ଯେଉଁ ଭକ୍ତି ସେଇଟା ହେଉଛି ନିଷ୍ଠା। ନିଷ୍ଠା ସ୍ତର ଯେତେବେଳେ ଆସିବ ସେତେବେଳେ କ'ଣ ହେବ, ଭକ୍ତି ଭକ୍ତି ନାହିଁ ତଥା ରଜସ୍ତମ ଭାବା କାମ ଲୋଭା ଦେଶ ଯେ, ସେହି ସମୟରେ ଏ ଯେଉଁ ଆମ ହୃଦୟ ଭିତରେ ଯେଉଁ ରଜଗୁଣ ତମଗୁଣ ରହିଛି ତାର ଲକ୍ଷଣ ହେଉଛି କାମ ଏବଂ ଲୋଭ ଇତ୍ୟାଦି, କାମ ଲୋଭା ଦେଶ ଚେତ ଏତି ରଣାବିଧ୍ୟମ, ସେହି ସମୟରେ ଆମ ହୃଦୟ ବା ଚେତ ଏଇ କାମ ଲୋଭ ଇତ୍ୟାଦିରୁ ମୁକ୍ତ ହେବ। ସେ ଅନାବିଧମ ସ୍ଥିତଂ ସତ୍ୟ ପ୍ରସିଦ୍ଧତି, ସେତେବେଳେ ଆମେ ସତ୍ୟଗୁଣକୁ ଆସିବା, ସତ୍ୟଗୁଣକୁ ଆସିଲେ ପ୍ରସିଦ୍ଧତି ସେଥିପାଇଁ ସେତେ ଆନନ୍ଦିତ ସେମାନେ ପ୍ରାପ୍ତ ହେବେ, ଆନନ୍ଦ ପ୍ରାପ୍ତ ହେବେ। ଏବଂ ପ୍ରସନ୍ନ ମନସୋ ଭଗବତ ଭକ୍ତି ଯୋଗତଃ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଙ୍ଗ ସେ ଯାଏତେ, ସେତେବେଳେ ସେ ତତ୍ତ୍ୱ ବିଜ୍ଞାନକୁ ଜାଣିବେ ମୁକ୍ତ ହେବେ ସେମାନେ। ସେହି ସମୟରେ ଭିଦ୍ୟତେ ହୃଦୟ ଗ୍ରନ୍ଥି ଛିଦ୍ୟତେ ସର୍ବ ସଂଶୟ, ସେଇଠି ଆମର ଯେଉଁ ହୃଦୟ ଗ୍ରନ୍ଥି ରହିଛି ଏଇଟା ଭେଦ ହେବ ଏବଂ ଆମର ଯେଉଁ ସନ୍ଦେହ ସବୁ ରହିଛି ସନ୍ଦେହ ମୋଚନ ହେବ, ସିଦ୍ଧନ୍ତି ସର୍ବ ସଂଶୟା। ଘିଅନ୍ତି ଚାଷ କର୍ମାଣି ଦୁଷ୍ଟ ଏବା ଆତ୍ମନିଶ୍ୱରେ, ସେହି ସମୟରେ ଆମର କର୍ମ ବନ୍ଧନ ଧ୍ୱଂସ ହେବ। ଘିଅନ୍ତି ଚାଷ କର୍ମାଣି ଦୁଷ୍ଟ ଏବା ଆତ୍ମନିଶ୍ୱରେ, ତେଣୁ ଏହିଭଳି ଭାବରେ ସାଧୁଙ୍କ ମୁଖରୁ ଶ୍ରବଣ କଲେ ହିଁ ଯାଇକରି ଆମେ ଏଇଟା ବୁଝିପାରିବା, ନହେଲେ ବୁଝିପାରିବା ନାହିଁ, ବହୁତ ପ୍ରକାର ସନ୍ଦେହ ରହିଛି, ବହୁତ ପ୍ରକାର ସନ୍ଦେହ। ସେଥିପାଇଁ ତଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା ଉପଦକ୍ଷିନ୍ତି ତେ ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶିନ, ତାପରେ କ'ଣ, ଯତ୍ ଜ୍ଞାନ ପୁନର୍ମୋହମ୍ ଏବଂ ଯାଶସି ପାଣ୍ଡବ ଯେନ ଭୂତାନି ଶେଷାଣି ଦକ୍ଷସି ଆତ୍ମନ ଅତ ଭାଇ, ମୋହ ସେତେବେଳେ ଦୂର ହେବ। ଯେଉଁ ନହେଲେ ସଂଶୟ ଯେଉଁ ରହିଛି କ'ଣ ବିଭିନ୍ନ ପ୍ରକାର ଆମର ଡାଉଟ୍ ରହିଛି ସେ ଡାଉଟ୍ କ୍ଲିଅର୍ ହୋଇପାରିବ ନାହିଁ, ଆମେ ନିଜେ ପଢ଼ିକିରି ଆମେ ସେଟା ଡାଉଟ୍ କ୍ଲିଅର୍ କରିପାରିବା ନାହିଁ। ତେଣୁ ସାଧୁଙ୍କ ମୁଖରୁ ଯଦି ଶ୍ରବଣ କରିବା ତାହେଲେ ସେଇଟା ହେବ। ତେଣୁ ଏହିଭଳି ଭାବରେ ଯେଉଁ ଭକ୍ତିର 9ଟି ଅଙ୍ଗ ରହିଛି ଏ ଆରମ୍ଭ ହେଉଛି ଶ୍ରବଣରୁ, ଜଣେ ଶ୍ରବଣ କରୁଛନ୍ତି ମାନେ ପରେ ପର ଅବସ୍ଥାରେ ସେମାନେ କୀର୍ତ୍ତନ କରିପାରିବେ, ଯେଉଁମାନେ ଶ୍ରବଣ କରିନାହାନ୍ତି ସେମାନେ ମଧ୍ୟ କୀର୍ତ୍ତନ କରୁଛନ୍ତି କିନ୍ତୁ ସେମାନେ ଠିକ୍ ଭାବେ ପରମ୍ପରାରେ କୀର୍ତ୍ତନ କରିପାରିବେ ନାହିଁ, ସେମାନେ ପରମ୍ପରାରେ କୀର୍ତ୍ତନ କରିପାରିବେ ନାହିଁ। ଆମର ଯେଉଁଭଳି ଭାବରେ ସାଧୁ ଶାସ୍ତ୍ର ଗୁରୁ ଯେଉଁଭଳି ଭାବରେ କହିଛନ୍ତି ଆମେ ସେଇଭଳି ଭାବରେ କହିବା, ଆମ ନିଜ ମନ ଇଚ୍ଛା ଭାବରେ କହିଲେ ହେବ ନାହିଁ, ସେଇଟା ପରମ୍ପରାରେ ଆସୁନାହିଁ, ସେଇଟା ହେଉଛି ନିଷ୍ଫଳାମତା, ତାର କିଛି ଫଳ ହେବ ନାହିଁ। ପରମ୍ପରା ବିନା ଯେ ମନ୍ତ୍ରା ତେ ନିଷ୍ଫଳାମତା। ଆମେ ଯଦି ଶ୍ରବଣ କରିବା ନାହିଁ ଆଉ କୀର୍ତ୍ତନ କରିବା ତାହେଲେ ତାର କିଛି ଫଳ ହେବ ନାହିଁ। ତେଣୁ ଏଇ ଯେଉଁ ରହିଛି ଶ୍ରବଣ କୀର୍ତ୍ତନ ସ୍ମରଣ, ଯଦି ଜଣେ ଉପଯୁକ୍ତ ବକ୍ତା ରହିଛନ୍ତି ତାଙ୍କଠୁ ଶ୍ରବଣ କରିବା, ଆଉ ଜଣେ ଯଦି ଆମଠାରୁ ଉନ୍ନତ ଭକ୍ତ ରହିଛନ୍ତି ତାଙ୍କଠୁ ଶ୍ରବଣ କରିବା, ଯଦି ଉନ୍ନତ ଭକ୍ତ ନାହାନ୍ତି ଆମେ ନିଜେ କୀର୍ତ୍ତନ କରିବା, ଏବଂ ଯେଉଁଠି ଶ୍ରବଣ ଏବଂ କୀର୍ତ୍ତନ ନାହିଁ ସେଠି ସ୍ମରଣ କରିବା। ତେଣୁ ଏଇ ତିନୋଟି ନଅଟି ଅଙ୍ଗ ଭିତରେ ତିନୋଟି ହେଉଛି ମୁଖ୍ୟ, ଏଇ ତିନୋଟି ଶ୍ରବଣ କୀର୍ତ୍ତନ ଓ ସ୍ମରଣ, ଏ ତିନୋଟି ହେଉଛି ମୁଖ୍ୟ, ନଅଟି ଅଙ୍ଗ ଭିତରେ ତିନୋଟି ହେଉଛି ମୁଖ୍ୟ। ତେଣୁ ଏଠି ଯେଉଁ କୁହାଯାଉଛି ସ୍ମରଣ କଥା କୁହାଯାଇଛି, ସ୍ମରନ୍ତି ତାଂ, ସ୍ମରଣ କରନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି କେବଳ ସ୍ମରଣରେ ସ୍ମରଣ ମାତ୍ର ଲକ୍ଷଣ ଅପି କିଂ ପୁନଃ ନବବିଧା ଭକ୍ତି କୁର୍ବତୀ ମିତ୍ୟର୍ଥ। ଯେଉଁମାନେ ନଅ ପ୍ରକାର ଭକ୍ତି କରୁଛନ୍ତି ତାଙ୍କ କଥା କ'ଣ କହିବା। ତେଣୁ ଭଗବାନ ଏଭଳି ଭାବରେ ସବୁ ରହିଛି, ଭଗବାନ ଲୀଳା ନାମ ରୂପ ଗୁଣ ଲୀଳା ଏଭଳି ଭାବରେ ରହିଛି। ସେଥିପାଇଁ ଅର୍ଜୁନ ପଚାରିଲେ, ଭଗବତ ଗୀତା ଦଶମ ଅଧ୍ୟାୟ ଅର୍ଜୁନ କହୁଛନ୍ତି ପ୍ରଭୁ, ଯେତେବେଳେ ବିଭୂତି ଯୋଗ କହୁଛନ୍ତି ଅର୍ଜୁନ କହୁଛନ୍ତି ପ୍ରଭୁ ବିସ୍ତରଣାତ୍ମନ ଯୋଗ ବିଭୂତିଞ୍ଚ ଜନାର୍ଦ୍ଦନ ଭୂୟ କଥା ସ୍ତୁତି ଶୁଣନ୍ତ ନାସ୍ତିମେ ଅମୃତମ। ଭଗବାନଙ୍କ କଥା ଏଭଳି, ଜଣେ ଯେତେ ଶୁଣିଲେ ମଧ୍ୟ ସେ ତୃପ୍ତି ପାଇପାରିବ ନାହିଁ। ତେଣୁ ବିସ୍ତାର ଭାବରେ କହିବା ପାଇଁ ଅର୍ଜୁନ ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ସେ କହୁଛି କେସୁ କେସୁ ସେ ଭାବେ ସେ ଚିନ୍ତୁଛି ଭଗବାନ ମାୟା, ସବୁ ସମୟରେ କେମିତି ମୁଁ ଆପଣଙ୍କୁ ଚିନ୍ତା କରିପାରିବି, ସବୁ ସମୟରେ କେମିତି ମୁଁ ଚିନ୍ତା କରିବି। ସବୁ ସମୟରେ ଆମେ କ'ଣ ଭଗବାନ ଚିନ୍ତା କରୁଛେ? ଆମେ ଦିନରେ ଚବିଶ ଘଣ୍ଟା ଭିତରେ ଯଦି କୁହାଯିବ ଆମେ ଆଉ ତୁମେ ଯେଉଁଭଳି ଶୋଇଯିବା କଥା ଛାଡ଼ନ୍ତି, ଶୋଇଲା ବେଳେ କ'ଣ ଚିନ୍ତା କରୁଛେ ସେ ଆମେ ଭୁଲି ଯାଉଛେ। କିନ୍ତୁ ଯେତିକି ସମୟ ଆମେ ଜାଗ୍ରତ ରହୁଛେ, ଯେତିକି ଘଣ୍ଟା ଅଠର ଘଣ୍ଟା ବା ପନ୍ଦର ଷୋହଳ ଘଣ୍ଟା ଯାହା ରହିଛେ, ସେତିକି ସମୟ ଭିତରେ କେତେ ସମୟ ଆମେ ଭଗବାନ ଚିନ୍ତା କରୁଛେ, କେତେବେଳେ ଇତର ଚିନ୍ତା କରୁଛେ, କେତେ ସମୟ ଆମେ ନିଜେ ନିଜେ ସେଇଟା ଅନୁଧ୍ୟାନ କରିବା। ସେଇଟାକୁ କହିବା କାହାକୁ କହିବାକୁ ପଡ଼ିବ, ତମେ ଏତିକି ଅଲଗା ଚିନ୍ତା କର, ଭଗବାନ କହିପାରିବେ ଅନ୍ୟ ଆମେ କହିପାରିବା ନାହିଁ। କିନ୍ତୁ ଆମେ ନିଜେ ଜାଣିଛେ ଆମର କେଉଁଭଳି ଭାବରେ ଚିନ୍ତା ରହିଛି, ଭଗବାନ ଚିନ୍ତା କରୁଛେ ନା ଅନ୍ୟ କ'ଣ ଚିନ୍ତା କରୁଛେ। ତେଣୁ ଏ ଯେଉଁ ରହିଛି, ଯେତେବେଳେ ଶ୍ରବଣ ନ ହେଇପାରିଲା କୀର୍ତ୍ତନ କରିବା, ଶ୍ରବଣ କୀର୍ତ୍ତନ ନହେଇପାରିଲା ସ୍ମରଣ କରିବା, ଭଗବାନ କଥା ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଯତୋ ଯତୋ କ'ଣ, ଯେତେବେଳେ ମନଟା ଅନ୍ୟକୁ ପଳେଇ ଯାଉଛି ତାକୁ ପୁଣି ଆଣିବା, ଏ ଅଭ୍ୟାସ। ଯତୋ ଯତୋ ନିଶ୍ଚଳ ଦି ମନ ଚଞ୍ଚଳ ଅସ୍ଥିରମ ତତୋ ତତୋ ନିୟମ ହିଁ ତଥା ଆତ୍ମନିବ ବସମ ନୁହେ, ଏ ମନକୁ କଣ୍ଟ୍ରୋଲ କରିବା ପାଇଁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ମନଟା ସବୁବେଳେ ପଳେଇଯିବ, ବାହାରକୁ ପଳେଇଯିବ, ଏମିତିକି ଭାଗବତ କଥା ଶୁଣୁଥିଲା ମଧ୍ୟ ମୋତେ ମନ ପଳେଇ ଯାଉଛି, ଅନ୍ୟ କୁଆଡ଼େ ପଳେଇ ଯାଉଛି, ମନଟା ରହୁନାହିଁ ଭଗବାନ କଥାରେ। ତେଣୁ ଇଏ ଆମର ପ୍ରୟାସ ହେବା କଥା କ'ଣ, ଇଏ ଅଭ୍ୟାସ କରିବାକୁ ପଡ଼ିବ, ମନଟାକୁ ଅନ୍ୟ ଠାରୁ ଆଣିକି ଅନ୍ୟ ସ୍ଥାନ ପଳେଇଯିବ ମନଟା, ପୁଣି ତାକୁ ଆଣିକି ଭଗବାନ କଥାରେ ଲଗେଇବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ସ୍ମରନ୍ତି ମାନନ୍ତି। ସ୍ମରଣ ଆଚାର୍ଯ୍ୟ କିଏ? ସ୍ମରଣ ଆଚାର୍ଯ୍ୟ ପ୍ରହ୍ଲାଦ, ଶ୍ରବଣେ ବୟାସଖୀ ପରୀକ୍ଷିତ ଶ୍ରବଣେ ବହୁତ ବୟାସଖୀ କୀର୍ତ୍ତନେ, ଏବଂ ସ୍ମରଣ ହେଉଛି ପ୍ରହ୍ଲାଦ, ପିଲାଦିନରୁ ସେ ସ୍ମରଣ କରୁଛନ୍ତି। ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପିଲାଦିନରୁ ସେ ସ୍ମରଣ କରୁଛନ୍ତି ଯେ ଭାବିବ ହିରଣ୍ୟକଶିପୁ ଚିନ୍ତା କରୁଥିଲେ ଏ ପିଲାଟା କ'ଣ, ଏ ପିଲାଟା ହେଉଛି ମେଣ୍ଟାଲି ରିଟାର୍ଡେଡ଼। ସପ୍ତମ ସ୍କନ୍ଧରେ ସେ କଥା କୁହାଯାଇଛି ନା, ନ୍ୟସ୍ତ କ୍ରୀଡ଼ାନକ ବାଳ ଜଡ଼ବତ୍ତନ ମନସ୍ତେୟା, ପିଲାଦିନରୁ ସେ ଖେଳାଖେଳି ଏସବୁ କିଛି ନଥିଲା, ତାହାର ଜଡ଼ବତ୍ ଭଳି ରହିଥିଲେ, ସେ ପାଗଳ ଭଳି ରହିଥିଲେ ମନସ୍ତେୟା। କୃଷ୍ଣ ଗ୍ରହ ଭିତ ଆତ୍ମା ନେଦ ଜଗତ ଇଦିଶମ୍ ସେ ଜାଣିପାରୁନଥିଲେ ଜଗତରେ କ'ଣ ସବୁ ହେଉଛି କ'ଣ ନାହିଁ କ'ଣ ସବୁ ଜାଣିପାରୁନଥିଲେ, କାରଣ କୃଷ୍ଣ ଗ୍ରହ ଗୃହୀତ ଆତ୍ମା, ସବୁବେଳେ କୃଷ୍ଣଙ୍କ ଦ୍ୱାରା କୃଷ୍ଣ ବିଷୟରେ ଚିନ୍ତା କରୁଥିଲେ, କୃଷ୍ଣ ଗ୍ରହ ଗୃହୀତ ଆତ୍ମା। ଆସିନ ସପର୍ଯ୍ୟଟନ ଅସ୍ନନ୍ ଶୟନ ପ୍ରପିବନ୍ ବ୍ରୁବନ୍ ନା ଅନୁସନ୍ଧନ୍ତ ଏତାନି ଗୋବିନ୍ଦ ପରିରମ୍ଭିତ। ଯେତେବେଳେ ବସୁଥିଲେ, ଯେତେବେଳେ ବୁଲୁଥିଲେ, ଯେତେବେଳେ ଖାଦ୍ୟ ଗ୍ରହଣ କରୁଥିଲେ, ଯେତେବେଳେ ଶୋଉଥିଲେ, ଯେତେବେଳେ କ'ଣ ପାନ କରୁଥିଲେ ବା ପିଉଥିଲେ ବା ଯେତେବେଳେ କଥା କହୁଥିଲେ, କିନ୍ତୁ ସେ ଚିନ୍ତା କରୁନଥିଲେ କ'ଣ ସବୁ ହେଉଛି, କାରଣ ସବୁବେଳେ ସେ ଚିନ୍ତା କରୁଥିଲେ ଗୋବିନ୍ଦ ପରିରମ୍ଭିତ, ଭଗବାନଙ୍କ ଦ୍ୱାରା ସେ ଆଲିଙ୍ଗିତ ହୋଇକି ରହିଛନ୍ତି। ଏଇଭଳି ଭାବରେ ଶ୍ରବଣ ସ୍ମରଣର ଆଚାର୍ଯ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ସ୍ମରଣର ଆଚାର୍ଯ୍ୟ ସିଏ। ତେଣୁ ଏଇଭଳି ଭାବରେ ଆମେ ସ୍ମରଣ କରିବା, ଘଣ୍ଟା ବାଜିଗଲେ ମଧ୍ୟ ସ୍ମରଣ କରିବା। ତେଣୁ ବର୍ତ୍ତମାନ ଘଣ୍ଟା ବାଜିଗଲା ମାନେ ଆମର କ'ଣ ଯେଉଁ ପରୀକ୍ଷା ହଲ୍ ଯଦି ସମୟ ହେଇଗଲା, ଘଣ୍ଟା ବାଜିଗଲା, ପରୀକ୍ଷା ଖାତା ଦେବାକୁ ପଡ଼ିବ, ତେଣୁ ଆମେ ବର୍ତ୍ତମାନ ଆମର ପରୀକ୍ଷା ଖାତାକୁ ଦେଇଦେବା। ତେଣୁ ବର୍ତ୍ତମାନ ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ଗୋପ୍ରମାନନ୍ଦୀ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ।